जयं विष्णुपाद परमहंस परिव्राजकाचार्य अष्टोत्तर शतशिष्य मद गौर गोविंद गोस्वामी श्रील गुरुदेव की जय। जयं विष्णुपाद परमहंस परिव्राजकाचार्य अष्टोत्तर शतशिष्य मद अभय चरणारविंद भक्ति वेदांत स्वामी श्रील प्रभुपाद जी महाराज की जय। जगद्गुरु श्रील भक्ति सिद्धांत सरस्वती ठाकुर श्रील प्रभुपाद जी महाराज की जय। अनंत कोटि वैष्णव भक्त वृंद की जय। श्री श्री गौर निताय श्री श्री कृष्ण बलराम श्री श्री जगन्नाथ बलदेव सुभद्रा महाराणी की जय। श्री श्री राधा गोपीनाथ जी और श्री श्री राधा गोपाल जी की जय। श्री नृसिंहदेव भगवान की जय। भक्त प्रवर प्रहलाद महाराज की जय। भक्तदेवी तुलसी महाराणी की जय। संवेद वैष्णव भक्त वृंद की जय। निताय गौर प्रेमानंदे हरि हरि। ओं ज्ञान तिमिरंधस्य ज्ञानंजन शलाकया चक्षुरन्मीलितं येन तस्मै श्रीगुरवे नमः। नमो विष्णुपदाय कृष्णपृष्ठाय भूतले श्रीमते गौरगोविंदस्वामिनिति नामिने। नमो विष्णुपदाय कृष्णपृष्ठाय भूतले श्रीमते भक्तिवेदांत स्वामिनिति नामिने। नमस्ते सरस्वतीदेवे गौरवाणी प्रचारिणी निर्विशेष शून्यवादी पाश्चात्य देश तारिणी। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि श्री गौरभक्त वृंद। हरे कृष्णा 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 हरे हरे। हरे राम 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 हरे हरे। ओं नमो भगवते वासुदेवाय। ओं नमो भगवते वासुदेवाय। ओं नमो भगवते वासुदेवाय। सर्वप्रथम अमर परमाराध्य गुरुदेव श्री श्रीमद गौर गोविंद गोस्वामी गुरुदेवंकर अभय चरण कमळरे समर्पित हो कृपा भिक्षा कर प्रणति निवेदन पूर्वक संस्थार संस्थापक आचार्य कृष्ण कृपा श्रीमूर्ति श्री श्रीमद अभय चरण अरविंद भक्ति वेदांत स्वामी श्रील प्रभुपाद जी महाराज चरण कमल प्रणति निवेदन कर कृपा भिक्षा कर समस्त साधु गुरु वैष्णव आचार्य चरण कमल प्रणति निवेदन कर कृपा भिक्षा कर उपस्थित श्रोता वैष्णव मान प्रणति निवेदन कर प्रभु श्री श्री गौर निताय श्री श्री कृष्ण बलराम श्री श्री जगन्नाथ बलदेव सुभद्रा महाराणी महत् कृपार ये पवित्र दामोदर मस रे प्रभु कथा कि श्रीमद भागवत राम मान श्रवण करवा तेबे गौड़ीय वैष्णव मान जीवन होती श्रीमद भागवतम विचार करिया मने भक्ति रस आस्वादने मध्यस्थ श्री भागवत पुराण जदि भक्ति रस को आस्वादन करिया को पड़िवो सब बेले भागवत सिद्धांत को मझे रखिया को पड़िवो मध्यस्थ श्री भागवत पुराण तेणु आमर गुरुदेव सब समय रे भागवत महिमा गान करती ये पवित्र दामोदर मास भागवतम किसी आम महिमा गान करी सप्तम स्कंद भागवतम प्रहलाद महाराज स्तुति श्रवण करवा तेब भागवतम होती निगम कल्पतरु गलितम फलम सुखमुखात अमृतम द्रव सज्जुतम पीवत भागवतम रसमालय मुहमो रसिका भुवि भावुका। जिते शास्त्र अच्छा तंकु निगम कल्पतरु गलितम फलम समस्त वेद गोटे वृक्ष जो वेद है ज्ञान वृक्ष निगम कल्पतरु गलितम फलम वृक्षर सार जिभली फल से भली सब वेद वेदांत उपनिषद समस्त सार होती फल किए ना भागवतम भागवत मेले फल वैदिक साहित्य निगमर फल कारण वृक्षर सार फल रु जना पड़े ଫଳ ଆସ୍ୱାଦନ କଲେ ଜଣାପଡ଼ିବ ଏ ବୃକ୍ଷଟି ତିକ୍ତ ବୃକ୍ଷ କି ମଧୁର ବୃକ୍ଷ, ଫଳକୁ ଆସ୍ୱାଦନ ନ କଲେ ଜଣାପଡ଼ିବନି। ସେହିଭଳି ସମଗ୍ର ଜୀବନ ଯଦି କେହି ବେଦ ପଢ଼ନ୍ତି, ବେଦାନ୍ତ ପଢ଼ନ୍ତି, ଉପନିଷଦ ପଢ଼ନ୍ତି, ସେ ବୈଦିକ ଶାସ୍ତ୍ରର ସିଦ୍ଧାନ୍ତକୁ, ବେଦର ସିଦ୍ଧାନ୍ତକୁ, ବେଦ କ'ଣ ସେ ଜାଣିପାରିବେନି। କେବଳ ବେଦର ସିଦ୍ଧାନ୍ତକୁ ଜାଣିବେ କିଭଳି ନା, ନିଗମ କଳ୍ପତରୁ ଗଳିତମ ଫଳମ, ଇଏ ଗଳିତ ଫଳ, ବେଦର ପକ୍ୱ ଫଳଟି ପାଚିଲେ ସ୍ୱାଦ, ତୋଳିଲେ ସ୍ୱାଦ ନାହିଁ, ପାଚିଲା ପରେ ଯେଉଁଟା ପଡ଼େ ସେଇ ଫଳଟା ସ୍ୱାଦ। ତେଣୁ ବେଦର ଏ ଭାଗବତ ହେଉଛନ୍ତି ପକ୍ୱ ଫଳ। କେମିତି ପଡ଼ିଲେ, ଜୀବ ଗୋସ୍ୱାମୀ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଟୀକା କରୁଛନ୍ତି, ଫଳଟା ପଡ଼ିଗଲା ମାନେ ଫାଟିଯିବ, ତାର ମଧୁରତା ରହିବନି। କହିଲେ ନା ନା, ସେ ଫଳ ସୁଖ ମୁଖାତ୍ ଅମୃତମ ଦ୍ରବ ସଂଯୁତମ, ଯେଭଳି ପାଚିଲା ଆମ୍ବକୁ ବା କୌଣସି ପାଚିଲା ଫଳକୁ ଯଦି ସୁକ ମୁଖ ମାରେ, ଶୁଆ ଥଣ୍ଟ ଲଗାଏ, ସେ ଫଳର ମିଷ୍ଟତା ବଢ଼େ। ଫଳ ପାଚିଲେ ମନୁଷ୍ୟ ଜାଣିପାରେ ନା, କେଉଁ ବୃକ୍ଷରେ ଫଳ ପାଚିଛି ମନୁଷ୍ୟ ଜ୍ଞାନ ନାହିଁ, କିନ୍ତୁ ପକ୍ଷୀକୁ ଜ୍ଞାନ, ତା ଭିତରେ ସୁକ ପକ୍ଷୀକୁ ଅଧିକ ଜ୍ଞାନ, କେଉଁ ଫଳ ହେଉଛି ମଧୁର, କେଉଁ ଫଳ ମଧୁର ନୁହେଁ। ତେଣୁ ଏ ଯେଉଁ ସୁକଦେବ ଗୋସ୍ୱାମୀ, ଇଏ ହେଲେ ରାଧାରାଣୀଙ୍କର ସୁଖ ପକ୍ଷୀ, ଇଏ ଥିରେ ମୁଖ ମାରିଲେ, ବେଦରୂପକ କଳ୍ପତରୁର ଫଳରେ ମୁଖ ମାରିଲେ। ଆଉ ଏଟା ଆସିଲା କିଭଳି ନା, ଗଳିତମ ଫଲମ, ଗଳିତ ଶବ୍ଦ ଅର୍ଥ ପଡ଼ିଗଲାନି। ସାଧାରଣ ଫଳକୁ ଶୁକ ଯଦି ଶୁଆ ପକ୍ଷୀ ଯଦି ମୁହଁ ମାରିଦିଏ ସେ ଖସି ପଡ଼ିବ, କିନ୍ତୁ ଏ ଫଳ ଖସିଲାନି। ଗୁରୁ ପରମ୍ପରା ମାଧ୍ୟମରେ, ଗୁରୁ ଶିଷ୍ୟ ପରମ୍ପରା ମାଧ୍ୟମରେ ଫଳ ଆସିଛି, ହାତକୁ ହାତ। ବ୍ୟାସଦେବ ଶୁକଦେବଙ୍କୁ ଦେଲେ, ଶୁକଦେବ ପରୀକ୍ଷିତଙ୍କୁ ଦେଲେ, ପରୀକ୍ଷିତଙ୍କ ସଭାରେ ସୁତ ଗୋସ୍ୱାମୀ ବସିଥିଲେ, ସେ ସୋନକାଦି ଋଷିମାନଙ୍କୁ ଦେଲେ, ଇଏ ଗଳିତମ ଫଳମ। ଏବଂ ଚାରି ବେଦ ଉପନିଷଦର ସର୍ବସିଦ୍ଧାନ୍ତ ସାର ହେଉଛି ଶ୍ରୀମଦ ଭାଗବତମ, ସର୍ବବେଦାନ୍ତ ସାର ହିଁ ଶ୍ରୀମଦ ଭାଗବତମ ହିଷ୍ୟତେ। ସବୁ ବେଦ ବେଦାନ୍ତ ଏକ ଭାଗବତମ ଶାସ୍ତ୍ର ମୁକ୍ତିଦାନେ ନ ଗର୍ଜତି, ଭାଗବତ ମହିମାରେ କୁହାଗଲା। ଗୋଟିଏ ଶାସ୍ତ୍ର ଶ୍ରୀମଦ ଭାଗବତମ ଯେ ମୁକ୍ତି ଦେବା ପାଇଁ ଗର୍ଜନ କରୁଛି, ଡାକୁଛି ଯେ ଆସ ମୁଁ ତୁମକୁ ମୁକ୍ତି ଦେବି। କିଂ ବହୁ ବି ଶାସ୍ତ୍ରେ ପୁରାଣ ବି ଭମାବହେ, ବହୁ ଶାସ୍ତ୍ର ପଢ଼ିବା ଆବଶ୍ୟକ ନାହିଁ। ଯଦି ପୁରାଣ ଆଡ଼ୁ, ପୁରାଣ ବାୟୁପୁରାଣ ଅଗ୍ନିପୁରାଣ ସବୁ କେତେ ପୁରାଣ ଅଛି, ପୁରାଣ ଗୁଡ଼ାକ ପଢ଼ିବେ ଆପଣଙ୍କ ମନରେ ଭ୍ରମ ଆସିବ, ସେ ଭ୍ରମ ସୃଷ୍ଟି କରିବ। ଏକ ଭାଗବତମ ଶାସ୍ତ୍ର ମୁକ୍ତି ଦାନେ ନ ଗର୍ଜତି। ଗୋଟିଏ ହେଉଛନ୍ତି ଭାଗବତ ଶାସ୍ତ୍ର ଯିଏ ମୁକ୍ତି ଦେବା ପାଇଁ ଗର୍ଜନ କରୁଛି, ଆହ୍ୱାନ କରୁଛି। ଚାରି ବେଦ ଦଧି ଭାଗ ବତନବନିତ, ଚାରି ବେଦ ଦଧି ଭାଗ ବତନବନିତ, ମଥିଲେ ନ ସୁକ ଖାଇଲେ ନ ପରୀକ୍ଷିତ, ମଥିଲେ ନ ସୁକ ଖାଇଲେ ନ ପରୀକ୍ଷିତ। ଚାରିବେଦ କ'ଣ କୁହାଗଲା, ଚାରିବେଦ ଦଧି, ଦହିରେ ମଧୁରତା ଅଛି ନା ନାହିଁ, ନା ଦହିରେ ମିଠା ପକେଇ ଖାଉଛନ୍ତି ନା, ଦହିଟା ଖଟା, ଦହିର ମଧୁରତାଟାକୁ ଦହିକି ପିଇକି ଜାଣି ହବନି। ଘିଅଟା କେଉଁଠୁ ଆସୁଛି, ନବନୀତ କେଉଁଠୁ ଆସୁଛି, ଦହିରୁ ଆସୁଛି। କିନ୍ତୁ ଦହି ଯଦି ଆପଣଙ୍କୁ ଦିଆଯାଏ, ଆପଣ ଦହିଟା ପାନ କରନ୍ତୁ, ସେଠି ଘିଅର ସ୍ୱାଦ ମଧୁରତା ସ୍ୱାଦ ପାଇବେନି, ସେଠି ଖଟା ଲାଗିବ। କିନ୍ତୁ ଯେଉଁ ନବନୀତ ଆସୁଛି ସେ ଦଧିରୁ ଆସୁଛି, କିନ୍ତୁ ଦଧିର ସ୍ୱାଦ ଅଲଗା, ନବନୀତର ସ୍ୱାଦ ଅଲଗା। ଯଦି ବେଦକୁ କେହି ପଢ଼େ, ବେଦକୁ କେହି ଆସ୍ୱାଦନ କରେ, ସେ କେବଳ ଦହି ଭଳି ଖଟା ପାଇବ, କିନ୍ତୁ ବେଦର ମିଠା ଅଛି। ଚାରି ବେଦ ଦଧି ଭାଗବତ ନବନୀତ, ଭାଗବତ ହେଲେ ନବନୀତ, କାରଣ ଦହିକୁ ସମସ୍ତେ ମନ୍ଥନ କରିପାରିବେନି। ବେଦ ବେଦାନ୍ତ ଯିଏ ରଚନା କରିଥିଲେ, ଯେଉଁ ବ୍ୟାସଦେବ, ସେ ତାଙ୍କର ପୁତ୍ର ଆଜି ମନ୍ଥନ କଲେ, କାହିଁକି ଆପଣ ଯେଉଁମାନେ ଆଜିକାଲି ତ ଲୋକ ଜାଣନ୍ତିନି ଦହିରୁ ଯେଉଁ ବାହାରୁଛି ଏଇ ଯେଉଁ ଗ୍ରାଇଣ୍ଡର ନା କ'ଣ ଆଜିକାଲି ବୁଲେଇ ଦେଉଛନ୍ତି, କିନ୍ତୁ ଦଧିରୁ ନବନୀତକୁ ବାହାର କରିବାକୁ ହେଲେ ତାର ଏକ ନିର୍ଦ୍ଦିଷ୍ଟ ସମୟ ଥାଏ। କେଉଁ ସମୟ? ପ୍ରାତଃ ସମୟ, ସୂର୍ଯ୍ୟ ଉଦୟ ପୂର୍ବରୁ ନବନୀତ ଭଲ ବାହାରିବେ। ସେଥିପାଇଁ ଏଇ ଦାମୋଦର ମାସରେ ମହା ଯେଉଁ ଭଗବାନ ଶ୍ରୀକୃଷ୍ଣଙ୍କୁ ଯେଉଁ ବନ୍ଧନ କରୁଥିଲେ, ଯଶୋଦାମା ଯେଉଁ ବାନ୍ଧିଲେ, ଯେଉଁ ଦଧି ମନ୍ଥନ କରୁଥିଲେ, ଭୋରୁ ଉଠି ମନ୍ଥନ କରୁଥିଲେ। ସୂର୍ଯ୍ୟୋଦୟ ପୂର୍ବରୁ ଯେଉଁ ଦଧି ମନ୍ଥନ କରାଯାଏ, ସେ ମନ୍ଥନରେ ଯେଉଁ ଦଧିରୁ ଯେଉଁ ବାହାରିବ ନବନୀତ, ସେ ଅତି ମଧୁର ନବନୀତ, ସେଥିରେ ଘୃତ ଅଂଶ ଅଧିକା ରହିବ। ସେଥିପାଇଁ ମନ୍ଥିଲା ବେଳାର ବି କାର୍ଯ୍ୟ ଅଛି, ସେ ବି ଜାଣିବା ଦରକାର କେମିତି ମନ୍ଥିବ। ସମସ୍ତେ ମନ୍ଥି ପାରିବେନି। ଏ ସୁଖଦାୟ ମନ୍ଥନ କଲେ, ମନ୍ଥିଲେ ନ ସୁଖ, ଖାଇଲେ ନ ପରକ୍ଷିତ, ନବନୀତ ସମସ୍ତେ ଖାଇପାରିବେନି। ସେଥିପାଇଁ ଭଗବାନ ଶ୍ରୀକୃଷ୍ଣ ରାଗୁଥିଲେ। ଏଇ ଯଶୋଦା ମା ତାଙ୍କୁ ଯେତେବେଳେ ଲୁଚେଇକି ମାଖନ ଆଣିଲେ, ମାଙ୍କଡ଼କୁ ଦେଉଥିଲେ, ମାଙ୍କଡ଼କୁ ନବନୀତ ଭଲ ଲାଗିବ, ସେ ଭୋପାଡ଼ ଦେଉଥିଲେ। କୃଷ୍ଣ ରାଗୁଥିଲେ, ଆରେ ମୁଁ ଏତେ କଷ୍ଟରେ ଚୋରେଇଛି, ତୁମ ପାଇଁ ଚୋର ମୁଁ, ତୁମେ ମାଖନ ଖାଇବନି? ଭାଗବତକୁ ସମସ୍ତେ ଖାଇପାରିବେନି। ପରୀକ୍ଷିତଙ୍କ ଭଳି ଶ୍ରୋତା, ମଥିଲେ ନ ସୁଖ, ଖାଇଲେ ନ ପରକ୍ଷିତ। ତେଣୁ ଭାଗବତର ମହିମା ଆମର ତ ଗୁରୁଦେବ ପ୍ରତି କ୍ଲାସରେ ହିଁ ଗାନ କରନ୍ତି। ମୁଁ ଆକୁ ଅନୁକରଣ କରିବା ପାଇଁ ଚାହେଁ ନା, ସେଥିପାଇଁ ମୁଁ ଆଗରୁ କୁହେନି ବେଶୀ। ଆଉ ଆଜିକାଲି କଳିଯୁଗର ଶ୍ରୋତାମାନଙ୍କର ଧୈର୍ଯ୍ୟ ବହୁତ କମ୍, ପାରମ୍ପରିକ କିଛିକୁ କଥାକୁ ଶୁଣିବା ତାଙ୍କୁ ଭାରି କଷ୍ଟ। ସେଥିପାଇଁ ସବୁବେଳେ ନୂତନ ଜିନିଷ ଦରକାର, ଆଗ୍ରହ ଆସେ ନା। କିନ୍ତୁ ବୈଷ୍ଣବମାନେ, ପରମହଂସ ବୈଷ୍ଣବମାନେ ସବୁ ମହିମା ଗାନ କରନ୍ତି ଭାଗବତର ମହିମା। ଭାଗବତ କେତେ ଗରିଆନ ଶାସ୍ତ୍ର, ବେଦାନ୍ତ ଗାୟତ୍ରୀ ଭାଷ୍ୟ ରୂପସ୍ୟ ବେଦାନ୍ତ ଉପବୃହିତମ୍। ଗାୟତ୍ରୀ ହେଉଛନ୍ତି ଭାଷ୍ୟ, ଅର୍ଥୟମ୍ ବ୍ରହ୍ମସୂତ୍ରାଣାମ୍ ଭାରତାର୍ଥ ବିନିମୟ। ମହାଭାରତ କେତେ ବଡ଼ ସୁନ୍ଦର ଗ୍ରନ୍ଥ, ମହାଭାରତର ସାର ଏଥିରେ ବି ଅଛି। ଅର୍ଥୟମ୍ ଭାରତାର୍ଥ ବିନିମୟ, ଭାରତର ଅର୍ଥ ବି, ମହାଭାରତର ଅର୍ଥ ବି ଭାଗବତମ୍ ଅଛି। ତେଣୁ ଏଇ ଶ୍ରୀମଦ୍ ଭାଗବତମ୍ ବିଶେଷ କରି ଆମର ଏଇ ଦାମୋଦର ମାସଙ୍କୁ ବୈଷ୍ଣବ ଜଗତରେ ନିୟମ ସେବା ବୋଲି ଶବ୍ଦ ଦିଆଯାଏ। ଦାମୋଦର ମାସ, କାର୍ତ୍ତିକ ମାସକୁ ଆମର କୁହନ୍ତି ଦାମୋଦର ମାସ, ନିୟମ ସେବା। ଏଥିରେ ନିୟମ କରିକି ସେବା କରାଯାଏ। ଆପଣ ଗଲେ ଆଜି ନବଦ୍ୱୀପ ଆଉ ବୃନ୍ଦାବନ ଦେଖିବେ, ପ୍ରାୟ ବୈଷ୍ଣବମାନେ ନିୟମ କରିକି ଶୁଣନ୍ତି। ପ୍ରତିଦିନ ଭାଗବତ ଶୁଣିବା, ଚୈତନ୍ୟ ଚରିତାମୃତ ଶୁଣିବା। ତେଣୁ ପ୍ରଭୁଙ୍କର ଇଏ ଗୋଟେ ଇଚ୍ଛା, ଏବେ ତ ଆମେ ପଦଯାତ୍ରାରେ ଥାନ୍ତୁ, ଭଗବାନଙ୍କର ଇଚ୍ଛା ଯାଉ। ଭଗବାନଙ୍କ କଥା କହିବା ପାଇଁ ମୋର ବହୁତ ଇଚ୍ଛା ଦାମୋଦର ମାସରେ, ଭଗବାନ ବଡ଼ ଦୟାଳୁ ଥାନ୍ତି ଏ ମାସରେ। ତେଣୁ ତାଙ୍କର କଥାକୁ ସାଧୁଗୁରୁ ବୈଷ୍ଣବଙ୍କର ପାଦ ଆଶ୍ରୟ କରି କହିବା ପାଇଁ ଇଚ୍ଛା ପ୍ରକାଶ କରିଛି। ବୈଷ୍ଣବମାନଙ୍କର କୃପା ଉପରେ ନିର୍ଭର କରି ଏକ ଜଟିଳ ସ୍ତୁତି, ଇଏ ପ୍ରହ୍ଲାଦଙ୍କର ସ୍ତୁତି, କିନ୍ତୁ ସବୁ ଶାସ୍ତ୍ରର ସିଦ୍ଧାନ୍ତ ଏଥିରେ ଅଛନ୍ତି। ବହୁତ ସାବଧାନରେ ଆପଣମାନେ ଶୁଣିବେ, କାହିଁକି ଅଲଗା ପ୍ରସଙ୍ଗ ମୁଁ କହିଲିନି ନା, ଅଲଗା ପ୍ରସଙ୍ଗ ଏଥିରେ ଭାବାନ୍ତର ହେବ। ଇଏ ଦାମୋଦର ମାସ ନିୟମ ସେବା, ପ୍ରହ୍ଲାଦଙ୍କର ସ୍ତୁତି। ଭଗବାନ ପ୍ରହ୍ଲାଦଙ୍କ ମୁଖରେ କହିଛନ୍ତି, ଦୈତ୍ୟାନାମ ପ୍ରହ୍ଲାଦ ଅସ୍ମି, ଦୈତ୍ୟ କୂଳରେ ମୁଁ ହେଉଛି ପ୍ରହ୍ଲାଦ। ଆଉ ଯେତେ ଶାସ୍ତ୍ର ଅଛନ୍ତି ଆପଣମାନେ ଶୁଣିବେ କାଲି, ଏ ଶାସ୍ତ୍ରର ସାର, ସବୁ ଶାସ୍ତ୍ରର ସାର ପ୍ରହ୍ଲାଦଙ୍କ ସ୍ତୁତିରେ ଅଛନ୍ତି। ଏଇ ଆଜି ଏ ପ୍ରସଙ୍ଗ ଆମେ ଆରମ୍ଭ କରିବା। ଭଗବାନ ନୃସିଂହଦେବ ଆବିର୍ଭାବ ହୋଇଛନ୍ତି, ପ୍ରହ୍ଲାଦଙ୍କର ବିଶେଷତ୍ଵ ଅଛି। ସଂସାରରେ ବହୁତ ଭକ୍ତ ହୋଇଛନ୍ତି, କିନ୍ତୁ ପ୍ରହ୍ଲାଦଙ୍କ ଭଳି ଭକ୍ତ ବିରଳ। କାହିଁକି ବିରଳ? ପ୍ରହ୍ଲାଦଙ୍କର ଏଇଟା ହେଉଛି ବିଶେଷତ୍ଵ, ଭକ୍ତକୁ ବହୁତ ଲୋକ ଭଗବାନ ଦେଖାଇଛନ୍ତି। ଆସ୍ତିକ ଲୋକକୁ ଭଗବାନ ସମସ୍ତେ ଦେଖାଇ ଦେଇପାରିବେ, କିନ୍ତୁ ସଂସାରର ସବୁ ବଡ଼ ସବୁଠୁ ବଡ଼ ନାସ୍ତିକକୁ ସେ ଭଗବାନଙ୍କୁ ଦେଖାଇ ଦେଇଛନ୍ତି। ସଂସାରର ସବୁଠୁ ବଡ଼ ନାସ୍ତିକ ତାଙ୍କର ବାପା, ତାଙ୍କୁ ଭଗବାନ ଦେଖାଇଦେଲେ ପ୍ରହ୍ଲାଦ। ପ୍ରହ୍ଲାଦ ଏଇଥିପାଇଁ ଶ୍ରେଷ୍ଠ, ଆମେ ଭକ୍ତ ହେଇଛେ, ଆମକୁ ଭଗବାନ ଦେଖାଇବେ, ଦେଖାଦେବେ, ଏଇଟା ବଡ଼ ଜିନିଷ ନାହିଁ। କିନ୍ତୁ ଜଣେ ନାସ୍ତିକ ଆଗରେ ଭଗବାନଙ୍କୁ ପ୍ରକଟ କରିଦେଇପାରିଲେ ପ୍ରହ୍ଲାଦ, ତାଙ୍କ ଭକ୍ତି ବଡ଼। ସେଥିପାଇଁ ପ୍ରହ୍ଲାଦ ଜଣେ ଶ୍ରେଷ୍ଠ ଭକ୍ତ ମହାଜନ। ଆଜି ସତ୍ୟ ବିଧାତୁ ନିଜ ଭୃତ୍ୟ ଭାଷିତମ୍, ନିଜର ବଚନକୁ ସତ୍ୟ କରିବା ପାଇଁ ଭଗବାନ ନୃସିଂହଦେବ ଭୃତ୍ୟର ବଚନ, ଭୃତ୍ୟର କଥାକୁ ସତ୍ୟ କରିବା ପାଇଁ ପ୍ରହ୍ଲାଦ ପଚାରୁଛି ନା, ହିରଣ୍ୟକଶିପୁ ପଚାରୁଛନ୍ତି ପ୍ରହ୍ଲାଦ, ମଦନ୍ୟ ଜଗଦୀଶ୍ୱର କୁଆସ୍ତି, ମୋ ଛଡ଼ା ଏ ଜଗତର ଈଶ୍ୱର କେଉଁଠି ଅଛି ଦେଖେଇଲୁ? ଅସ୍ତି। ପ୍ରହ୍ଲାଦ କହିଲେ ଅଛନ୍ତି ନା କେଉଁଠି ଅଛନ୍ତି? ସର୍ବତ୍ର, ମୋ ପ୍ରଭୁ ସର୍ବତ୍ର ଅଛନ୍ତି। ପ୍ରହ୍ଲାଦ ଏଭଳି ଭକ୍ତ, କେତେବେଳେ କୌଣସି ହିସାବରେ ସେ କହିନାହାନ୍ତି ମୋ ଭଗବାନ ଏଇଠି ନାହାନ୍ତି। ପ୍ରହ୍ଲାଦ ଯଦି ନ ଆସିଥାନ୍ତେ ସଂସାରରେ ଗୋଟିଏ ଜିନିଷକୁ କେହି ଆଜି କହିପାରିନଥାନ୍ତେ ଭଗବାନ ସର୍ବତ୍ର ଅଛନ୍ତି ବୋଲି। ଆଜି ଆମେ ଜଣେ ନାସ୍ତିକ ଆଗରେ ବୈଷ୍ଣବ ସମାଜ କେବେ କହିପାରିନଥାନ୍ତେ ଯେ ପ୍ରଭୁ ସର୍ବତ୍ର ଅଛନ୍ତି ବୋଲି। ଭଗବାନ ଗୀତାରେ ଯେଉଁ କହିଲେ ମୁଁ ସର୍ବତ୍ର ଅଛି, ତାର ପ୍ରମାଣ ପ୍ରହ୍ଲାଦ ଜଣେ ଖମ୍ବର ଦେଖେଇଦେଲେ। ଭଗବାନ ନୃସିଂହଦେବ ଚାହିଁଥିଲେ ଯେଉଁଠି ଆବିର୍ଭାବ ହେଇପାରିଥାନ୍ତେ, କିନ୍ତୁ ପ୍ରହ୍ଲାଦ କ'ଣ କହିଲେ? ହିରଣ୍ୟକଶିପୁ ପଚାରିଲେ କୁହ ତ ବା ପ୍ରଭୁ, ତମ ପ୍ରଭୁ କେଉଁଠି? ନା ସର୍ବତ୍ର ଅସ୍ତି, ମୋ ପ୍ରଭୁ ସବୁଆଡ଼େ ଅଛନ୍ତି। ଖମ୍ବେ କସ୍ମାତ୍ ନ ଦୃଶ୍ୟତେ, ହିରଣ୍ୟକଶିପୁ ଯେଉଁ ଅମରାବତୀ ପୁରରେ ସ୍ୱର୍ଗରେ ଯେଉଁ ରାଜତି କରୁଥିଲା ଇନ୍ଦ୍ରଙ୍କ ସିଂହାସନରେ, ଇଏ ଆମର ମନ୍ଦିର ଇସ୍କନ ମନ୍ଦିର ଯେମିତି ଖମ୍ବ ଦେଖୁଛନ୍ତି ନା, ୟାଠୁ ଆହୁରି ସୁନ୍ଦର ଖମ୍ବ ଅମରାବତୀ ପୁର ସବୁ ସ୍ୱର୍ଣ୍ଣରେ, ବିଶ୍ୱକର୍ମା ଅଭିନିର୍ମିତମ, ବିଶ୍ୱକର୍ମାଙ୍କର ସୃଷ୍ଟି, ବହୁତ ସୁନ୍ଦର ଖମ୍ବ। ସେଠି ଭଗବାନଙ୍କୁ ପ୍ରହ୍ଲାଦ ଦେଖୁଛନ୍ତି ଆଜ୍ଞା। ସେଠି ପ୍ରହ୍ଲାଦ ତ କହିପାରିଥାନ୍ତେ ମୋ ହୃଦୟରେ ପ୍ରଭୁ ଅଛନ୍ତି, କି ଏଠି ଅଛନ୍ତି, କି ସେଠି ଅଛନ୍ତି, ନା ସିଧା କହିଲେ କୁହ ତ ବା ପ୍ରଭୁ, ତୁମ ପ୍ରଭୁ କେଉଁଠି? ସର୍ବତ୍ର। କିନ୍ତୁ ହିରଣ୍ୟକଶିପୁର ବୁଦ୍ଧି କେମିତି? ତା ବୁଦ୍ଧିଟା ଆସୁଛି, ସେ ପଚାରୁଛି ଖମ୍ବେ କସ୍ମାତ୍ ନ ଦୃଶ୍ୟତେ, ସେ କାହିଁକି କହିଲାନି ପ୍ରହ୍ଲାଦ ତୁମ ହୃଦୟରେ ମୁଁ କାହିଁକି ଦେଖୁନି? ଦେଖୁଛନ୍ତି ନା, ବିଚାର କରନ୍ତୁ ନା, ଭଗବାନ ଆଜି ତାଙ୍କ ଦ୍ୱାରା ଗୋଟେ ସଂସାର ବଡ଼ ଜିନିଷ ପ୍ରତିପାଦନ କରିବେ, ହିରଣ୍ୟକଶିପୁର ମୁଣ୍ଡକୁ ଢୁକୁଛି, ସେ ତ ନାସ୍ତିକ ନା। କିନ୍ତୁ ନାସ୍ତିକ ଥିଲେ ବି ପୂର୍ବରୁ ପ୍ରବଚନ ଦେଇ ତାର ଜାଣିଛି ଯେ ଆତ୍ମା ଶରୀର ଭିତରେ ରୁହେ, କିନ୍ତୁ ତାର ଏତିକି ଜ୍ଞାନ ନାହିଁ ଯେ ଭଗବାନ ସର୍ବତ୍ର ପରମାତ୍ମା ରୂପରେ ଭଗବାନ ସ୍ଥାବର ଜଙ୍ଗମ ସବୁ ଜାଗାରେ ରୁହନ୍ତି। ସେ କହୁଛି ଖମ୍ବେ କସ୍ମାତ୍ ନ ଦୃଶ୍ୟତେ, ଯଦି ଭଗବାନ ପ୍ରହ୍ଲାଦ ସର୍ବତ୍ର ଅଛନ୍ତି ଏଇ ଖମ୍ବରେ କାହିଁକି ଦେଖାଯାଉନାହାନ୍ତି? କିନ୍ତୁ ପ୍ରହ୍ଲାଦ ସେଠି ଭଗବାନ ସେତେବେଳେ ଆବିର୍ଭାବ ହେଲେନି, ପ୍ରହ୍ଲାଦ ଆବିର୍ଭାବ କରିଦେଲେ ଖମ୍ବ ଭିତରେ। ସ ପ୍ରଣାମ ପ୍ରହ୍ଲାଦ ଆହ ଦୃଶ୍ୟତେ ହେବ, ପ୍ରହ୍ଲାଦ ଖମ୍ବକୁ ପ୍ରଣାମ କଲେ। ଯେଉଁ ବାପା ଖମ୍ବକୁ କଥା କହୁଛନ୍ତି, ଏଇ ଖମ୍ବରେ ଭଗବାନ ଅଛନ୍ତି, ପ୍ରହ୍ଲାଦ ଖମ୍ବକୁ ପ୍ରଣାମ କରି, ସ୍ତମ୍ଭକୁ ପ୍ରଣାମ କରି, ସେ ହଁ ମୋ ପ୍ରଭୁ ତ ଏଇଠି ଅଛନ୍ତି। ପ୍ରହ୍ଲାଦ ଯେଉଁ କହିଲେ ମୋ ପ୍ରଭୁ ଏଇଠି ଅଛନ୍ତି, ସତ୍ୟ ବିଧାତୁ ନିଜ ଭୃତ୍ୟ ଭାଷିତମ୍, ମୋ ଭକ୍ତ କହିଲେ ମୁଁ ଏଇ ସ୍ତମ୍ଭରେ ଅଛି, ସେଥିପାଇଁ ମୋତେ ସ୍ତମ୍ଭ ରହିବାକୁ ପଡ଼ିବ। ମୋ ଭକ୍ତ କହିଲେ ଏଇଠି ଅଛି ନା, ମୁଁ ପ୍ରହ୍ଲାଦ କହିଲେ ମୋତେ ଏଇଠି ରହିବାକୁ ପଡ଼ିବ, ମୋତେ ଏଇଠି ଆବିର୍ଭାବ ହେବାକୁ ପଡ଼ିବ, ସାଙ୍ଗେ ସାଙ୍ଗେ ଆବିର୍ଭାବ ହେଇଛି। ଆବିର୍ଭାବ ହେଇ କିଭଳି ମାରିଛନ୍ତି ତାର ବର୍ଣ୍ଣନା ମୁଁ କହିବା ପାଇଁ ଚାହୁଁନି। ବ୍ରହ୍ମାଙ୍କର ସମସ୍ତ ବରକୁ ବ୍ୟର୍ଥ କରିକି ଭଗବାନ ଦେବତାମାନେ କେବେ ହେଲେ ଦେବତାମାନେ ଖୁସିରେ ନଥିଲେ, ବହୁତ ଚିନ୍ତାରେ ଥିଲେ, କାରଣ ଛଡ଼ାଇ ନେଇଥିଲା ସମସ୍ତ ଐଶ୍ୱର୍ଯ୍ୟକୁ, ସମସ୍ତ ବିଭୂତିକୁ, ସିଂହାସନକୁ, ଦେବତାମାନେ ଅନାଥ ଭଳି ବୁଲୁଥିଲେ। କିନ୍ତୁ ବିମାନ ପୁରା ଛାଇଗଲା ଦେଖିବା ପାଇଁ ଯେ ନୃସିଂହଦେବ ଆଉ ହିରଣ୍ୟକଶିପୁର କିଭଳି ସଂଗ୍ରାମ ହବ। କିନ୍ତୁ ସଂଗ୍ରାମ ହଉ, ଭଗବାନ କ'ଣ କରୁଛନ୍ତି, ଛାଡ଼ି ଦେଉଛନ୍ତି ବେଳେ ବେଳେ। ଯେଭଳି ବିରାଡ଼ି ମୂଷାକୁ ଧରିଲା ବେଳେ ସମ୍ପୂର୍ଣ୍ଣ ମାରିବନି, ତାକୁ ସାଙ୍ଗରେ ଖେଳିବ, ଅଧା ମାରିକି ଛାଡ଼ିଦେବ, ଭଗବାନ ଏମିତି କାହିଁକି ଛାଡ଼ୁଛନ୍ତି? ନା ଦେବତାମାନଙ୍କର ମୋ ପ୍ରତି କେତେ ବିଶ୍ୱାସ ସେଟା ମୁଁ ଦେଖିବି। ଦେବତାମାନଙ୍କର ଏବେ ପର୍ଯ୍ୟନ୍ତ ବିଶ୍ୱାସ ନାହିଁ ଯେ ଭଗବାନ ନୃସିଂହଦେବ ହିରଣ୍ୟକଶିପୁ ମାରିପାରିବେ, କାରଣ ତାଙ୍କର କାହିଁକି ବିଶ୍ୱାସ ନାହିଁ? ସେ ତ ଭକ୍ତ ନା, ବ୍ରହ୍ମାଜୀ ବର ଦେଇଛନ୍ତି ନା, ବ୍ରହ୍ମାଙ୍କ ବରକୁ ଭଗବାନ କେବେ ହେଲେ ପୂର୍ଣ୍ଣ କରିବେ, ବରଂ କାଟିବେନି, ବ୍ୟର୍ଥ କରିବେନି।
ସେଥିପାଇଁ ଯେତେବେଳେ ଭଗବାନ ଛାଡ଼ି ଦଉଛନ୍ତି, ହିରଣ୍ୟକଶିପୁ ଭାବୁଛି ଆରେ ମୁଁ ବହୁତ ପରାକ୍ରମୀ, ଦେବତାମାନେ ନିରାଶ ହେଇଯାଉଛନ୍ତି, କାରଣ ଭଗବାନ ଚାହୁଁଛନ୍ତି ତାଙ୍କୁ ଖେଳେଇ ଖେଳେଇକି ସେ ଆବ୍ରିବାବା ମଧ୍ୟରୁ ହେଲେ ଅମରାବତୀପୁରର ଇନ୍ଦ୍ର ସିଂହାସନର ଗୋଟିଏ ଖମ୍ବର ଗୋଟିଏ ପାର୍ଶ୍ୱରୁ ହେଇକି ଭଗବାନ ଯୁଦ୍ଧ କରି 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 ଦ୍ୱାର ଦେଶକୁ ନେଉଛନ୍ତି। କାରଣ ଯେଉଁ ବରଟା ରଖିଛନ୍ତି ଗୋଟିଏ ସର୍ତ୍ତ ରଖିଛନ୍ତି ବ୍ରହ୍ମାଙ୍କ ପାଖରେ, ମୁଁ ଦ୍ୱାରେ ମରିବିନି, ଘରେ ମରିବିନି କି ବାହାରେ ମରିବିନି। ତେଣୁ ଦ୍ୱାର ବନ୍ଧ ଯେଉଁଟା କୁହନ୍ତି ଏରୁଣ୍ଡି ବନ୍ଧ, ସେ ଘର ନୁହେଁ କି ଦ୍ୱାର ନୁହେଁ, କାରଣ ତାର ଦୁଇଟା କନେକ୍ସନ୍ ଅଛି, ବାହାର ସହିତ କନେକ୍ସନ୍ ଅଛି, ଘର ସହିତ କନେକ୍ସନ୍। ତାର ବନ୍ଧଟା କେଉଁଠି ବସିଛି ଆଜ୍ଞା? ବନ୍ଧଟା ଘର ଭିତରେ ଭିତରେ ବସିବି ବୋଲି କହିପାରିବେନି, ଘରେ ବାହାରେ ବି ତାର ଅଧାର ରହୁଛି, ନହେଲେ କବାଟଟା ଆସିପାରିବେନି, ଚାଲ ଯା ଆସିପାରିପାରିବେନି। ଆଜିକାଲି ଡୋର ସିଷ୍ଟମ କଥା ମୁଁ କହୁନି, ଏ ନିୟମ, ସେଥିପାଇଁ ବନ୍ଧ ପକେଇବାର ଗୋଟେ ନିୟମ ଅଛି, ବନ୍ଧ ବନ୍ଧ ଲୋକ ପକାନ୍ତାର ନିୟମ ଅଛି, ବାସ୍ତୁଶାସ୍ତ୍ରରେ ବହୁତ ନିୟମ ଅଛି। ତେଣୁ ଆଜି ଭଗବାନ ଏ ସର୍ତ୍ତଟିକୁ ପୂରଣ କରିବା ପାଇଁ ଖେଳାଇ ଖେଳାଇ ନେଇ ଆଜ୍ଞା ହିରଣ୍ୟକଶିପୁକୁ ଚାହିଁଥିଲେ ତ ଯେକୌଣସି ଉପାୟରେ ମାରିପାରିଥାନ୍ତେ, ଅସ୍ତ୍ର ଦ୍ୱାରା ମାରିପାରିଥାନ୍ତେ, ଶସ୍ତ୍ର ଦ୍ୱାରା ଅବଶ୍ୟ ବରାଇ ଗୁଡ଼ିକ ଥିଲା, କିନ୍ତୁ ଭଗବାନ ଅନ୍ୟ ଉପାୟ ନ କରିକି ଆଜି କୋଳରେ ଧରିଛନ୍ତି, କାରଣ ତାଙ୍କର ଗୋଟିଏ ଗୋଟିଏ ସର୍ତ୍ତକୁ ପୂରଣ କରୁଛନ୍ତି। ମୁଁ ଆକାଶରେ ମରିବିନି କି ଭୂମିରେ ମରିବିନି, ଭୂମିରେ ମରିବିନି କି ଆକାଶରେ ମରିବିନି, ଭଗବାନ ଯେଉଁ କୋଳରେ ରଖିଲେ ହିରଣ୍ୟକଶିପୁକୁ, ପାଦଟା ଭୂମିକୁ ସ୍ପର୍ଶ କରିଛି ଆଉ କୋଳରେ ଧରିଛନ୍ତି, ଆଉ ଭଗବାନ ଯେତେବେଳେ ଶିଳା ଟଙ୍କ ନଖାଳୟେ ଅତି ଉଗ୍ର ରୂପ ଧରିଛନ୍ତି, ହିରଣ୍ୟକଶିପୁକୁ ମାରିସାରିଛନ୍ତି, ଅନ୍ତଃସ୍ରଜ ନାଡ଼ି ଗୁଡ଼ିକୁ ସବୁ ଆଣିକି ପିନ୍ଧିଛନ୍ତି, ହିରଣ୍ୟକଶିପୁର ଯେତେ ନାଡ଼ି କେଶର, ତାଙ୍କର ଯେଉଁ ସିଂହର ଯେଉଁ କେଶର ଥାଏ, କ'ଣ କୁହାଯାଏ, ଗଳଗଣ୍ଡ ପାଖରେ ଯେଉଁ କେଶ, ସେଠୁ ସବୁ ରକ୍ତ ଲାଗିଛି। କାହିଁକି ରକ୍ତ ଲାଗିଛି ନା, କ୍ରୋଧରେ ହିରଣ୍ୟକଶିପୁର ଯେଉଁ ଅନ୍ତ ନାଡ଼ିକୁ ଅନ୍ତଃସ୍ରଜକୁ ଆଣିକି ପିନ୍ଧୁଛନ୍ତି, ପ୍ରଭୁଙ୍କର ଆଉ ଜ୍ଞାନ ରହୁନି, କାରଣ ତମକୁ ଏଇ ଫୁଲମାଳା ଦେଉନାହାନ୍ତି, ଏ ଅବତାର ତମକୁ ଏଇ ପୁଷ୍ପମାଳା ଦେଇନାହାନ୍ତି, ନିଜକୁ ନିଜେ ପିନ୍ଧୁଛନ୍ତି ମାଳ, ଅତ୍ୟନ୍ତ କ୍ରୋଧାବେଶରେ ଅଛନ୍ତି। ବିମାନ ଯେଉଁ ଗୁଡ଼ିକ ଉପରେ ରହିଥିଲା ସେ ବିମାନ ଗୁଡ଼ିକ ଖସିକି ତଳକୁ ପଡୁଛି, ତାଙ୍କର ଯେଉଁ କେଶ, ନୃସିଂହଦେବଙ୍କର ଯେଉଁ କେଶ ରହିଛି ଆକାଶରେ, ବିମାନମାନେ ସବୁ ତଳେ ପଡ଼ିଯାଉଛନ୍ତି, ପାଦକୁ ଯେଉଁ ସ୍ପର୍ଶ କରିଛନ୍ତି ଭୂମିରେ, ଭୂମିରେ ଜଳ ଗୁଡ଼ିକ, ଭୂମିରେ ଯେଉଁ ପର୍ବତ ଅଛନ୍ତି, ପର୍ବତ ଗୁଡ଼ିକ ହଲୁଛନ୍ତି, ଦୃଷ୍ଟି ହିରଣ୍ୟକଶିପୁ ନୃସିଂହଦେବଙ୍କର ଯେଉଁ ଦୃଷ୍ଟି ହିରଣ୍ୟକଶିପୁକୁ ମାରିଦେଲା ପରେ ଦୃଷ୍ଟିରେ ପ୍ରଭା ସବୁ, ଆକାଶର ପ୍ରଭା ସବୁ, ଚନ୍ଦ୍ରମାଙ୍କର ପ୍ରଭା ଘୋର ଅନ୍ଧକାର ଭଳିଆ ଲାଗୁଛି, ଏତେ ବଡ଼ ଭୟଙ୍କର କରାଳ ଦୃଷ୍ଟି, ସମସ୍ତେ ଭୟଭୀତ ହେଇଯାଇଛି। କିନ୍ତୁ ଇଏ ହେଉଛନ୍ତି ଅଦ୍ଭୁତ ଭଗବାନଙ୍କର ମହିମା, ଆପଣ ଭାଗବତରେ କିମ୍ବା କୌଣସି ଶାସ୍ତ୍ରରେ ଦେଖିବେନି, ଜଣେ ଭଗବାନଙ୍କୁ ଏତେ ଲୋକ ସ୍ତୁତି କରିଛନ୍ତି, କୌଣସି ପ୍ରଭୁଙ୍କୁ ଏତେ ଲୋକ ସ୍ତୁତି କରିନାହାନ୍ତି, ଏତେ ଦେବତା ସ୍ତୁତି କରିନାହାନ୍ତି। ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ଆସିଛନ୍ତି ଦେବତାମାନେ ସ୍ତୁତି କରିଛନ୍ତି, ଦେବ ସ୍ତୁତି, ବ୍ରହ୍ମା ସ୍ତୁତି, ଗୋଟିଏ ଗୋଟିଏ ସ୍ତୁତି ଅଛି, ଜଣେ ଜଣେ ସ୍ତୁତି କରିଛନ୍ତି, କିନ୍ତୁ ନୃସିଂହଦେବଙ୍କୁ ପ୍ରସନ୍ନ କରିବା ପାଇଁ ଆପଣମାନେ ପଢ଼ିବେ ସମସ୍ତେ ସ୍ତୁତି କରିଛନ୍ତି, ଶିବଜୀ ବି ସ୍ତୁତି କରିଛନ୍ତି, ଶିବଜୀଙ୍କର ଦ୍ୱିତୀୟ ନମ୍ବରରେ ଶିବଜୀ ଆସିଲେ, ପ୍ରଥମେ ବ୍ରହ୍ମା, ବ୍ରହ୍ମା ବି ସ୍ତୁତି କଲେ, କିନ୍ତୁ କାହା ସ୍ତୁତିରେ ଭଗବାନ ନୃସିଂହଦେବ ଆଜି ସନ୍ତୁଷ୍ଟ ହେଉନା, କାହା ସ୍ତୁତିରେ ସନ୍ତୁଷ୍ଟ ହେଉନା, ବସିଲେ କେଉଁଠି ଯାଇକି? ଭଗବାନ ଆଜି ଗୋଟେ ଅଦ୍ଭୁତ ନିୟମ କରିଦେଲେ, ହିରଣ୍ୟକଶିପୁକୁ ମାରିଦେଲେ ତାଙ୍କୁ ସିଂହାସନ ଦେଉନାହାନ୍ତି, କିଏ ଭଗବାନ ପାଖକୁ ଯିବ କିଏ? ସେତେ ଗୋଟେ କରାଳ ଦୃଷ୍ଟିରେ ପ୍ରଭୁ ଚାହିଁଛନ୍ତି, କେହି ଯାଉନାହାନ୍ତି, କେହି ଭଗବାନଙ୍କୁ ବସିବା ପାଇଁ କହୁନାହାନ୍ତି, ପ୍ରଭୁ ଆପଣ ବସନ୍ତୁ। ସବୁ ଦେବତାମାନେ ଭାବୁଥିଲେ ଭଗବାନ ବୋଧେ ଆବିର୍ଭାବ ହେଲେ, ଯେମିତି ଆବିର୍ଭାବ ହେଇକି ପଳାନ୍ତି, ଇଏ ତ ଅଦ୍ଭୁତ ନରସିଂହ ଦେବ ହେଲେ ଇଏ ପଳେଇ ଯିବେ, କୁଆଡ଼େ ଯାଉନାହାନ୍ତି। ବ୍ରହ୍ମା ବି ଆଶ୍ଚର୍ଯ୍ୟ ହେଉଛି, ନାରୀ ଭଗବାନଙ୍କୁ କେମିତି ସିଂହାସନ ଦିଆଯିବ? ଭଗବାନ ଯାଇ ହିରଣ୍ୟକଶିପୁର ସିଂହାସନରେ ବସିଛି, ଯେଉଁ ସିଂହାସନକୁ ଏ ବିଷୟ ରାଜା ଅସୁର ରାଜା ହିରଣ୍ୟକଶିପୁ ଭୋଗ କରିଥିଲା ସେଇ ସିଂହାସନ ଯାଇ ବସିଗଲେ। କାହିଁକି ବସିଲେ? ଏକ ନୀତି ବିରୁଦ୍ଧ କାମ କଲେ, ସଂସାରରେ ଭକ୍ତିର ବିରୁଦ୍ଧ କାମ ଗୋଟେ କଲେ। ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ଜନ୍ମ ଜନ୍ମାନ୍ତର ତପସ୍ୟା କରିକି ହୃଦୟକୁ ଶୁଦ୍ଧ କରିଥିବା ମୁନି ଋଷିମାନେ କେବଳ ପ୍ରଭୁଙ୍କୁ ଆସନ ଦିଅନ୍ତି, ପ୍ରଭୁ ମୁଁ ଟିକେ ଆସନରେ ବସନ୍ତୁ, ଭଗବାନ ତାକୁ ଅନାଦୃତ କରନ୍ତି, କିନ୍ତୁ କୌଣସି ଦେବତା ଡାକି ନାହାନ୍ତି, ଆସନ ଦେଇନାହାନ୍ତି। କିନ୍ତୁ ହିରଣ୍ୟକଶିପୁର ସିଂହାସନରେ ଭଗବାନ ନିଜେ ଯାଇକି ବସିଗଲେ। କାହିଁକି ବସିଗଲେ ନା? ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ଭଗବାନ ଗୋଟିଏ ନୀତି ସମାଜକୁ ଶିକ୍ଷା ଦେଉଛନ୍ତି। ଦେଖ, ହିରଣ୍ୟକଶିପୁ ନିଜକୁ ସଂସାରରେ ବଡ଼ ବୋଲି କହୁଥିଲା, ମୁଁ ତାକୁ ପରାଜୟ କରୁଛି। ଯିଏ ପରାଜୟ କରେ ସିଏ ସେ ସିଂହାସନର ଅଧିକାରୀ ହୁଏ, ତେଣୁ ଏ ସିଂହାସନର ମୁଁ ହେଲି ଅଧିକାରୀ। ଯଦବା କିମ୍ବା ମୋ ଭକ୍ତ ସାପଗ୍ରସ୍ତ ହେଇଗଲା ପରେ ମୋ ଭକ୍ତ ପ୍ରତି ମୁଁ ସ୍ନେହ ଛାଡ଼ିପାରିବି, କାରଣ ଇଏ ଜୟ ବିଜୟ ଥିଲେ ନା, ମୋ ଭକ୍ତ ଥିଲେ। ଆଜି ବ୍ରାହ୍ମଣ ଅଭିଶାପଙ୍କ ପ୍ରତି ଲାଗିଯାଇଛି, ବ୍ରହ୍ମର୍ଷିଙ୍କର ଅଭିଶାପ ଲାଗିଯାଇଛି, କିନ୍ତୁ ଆଙ୍କ ପ୍ରତି ସ୍ନେହ ମୋର ଯାଇ ନାହିଁ। ମୋ ଭକ୍ତ ପ୍ରତି ଯେଉଁ ବାତ୍ସଲ୍ୟତା ମୁଁ ଆଉ କେବେ ଛାଡ଼ିପାରିବି। ସିଂହାସନରେ ବସିଗଲା ପରେ ସମସ୍ତେ ସ୍ତୁତି କରୁଛନ୍ତି, ବ୍ରହ୍ମା ସ୍ତୁତି କରୁଛନ୍ତି, ଶିବଜୀ ସ୍ତୁତି କଲେ, ଗନ୍ଧର୍ବମାନେ ସ୍ତୁତି କଲେ, ସିଦ୍ଧମାନେ, ଚାରଣମାନେ, ବେତାଳମାନେ, ଆଉ ସମସ୍ତେ ସ୍ତୁତି ଆପଣ ଶୁଣିବେ। ଇଏ ଏକ ଅଦ୍ଭୁତ ପ୍ରସଙ୍ଗ, ଜଣେ ଭଗବାନ ନୃସିଂହଦେବଙ୍କୁ ସ୍ତୁତି କରିବା ପାଇଁ ସମଗ୍ର ଦେବ ସମାଜ ଲାଗିଗଲେ, କିନ୍ତୁ ସ୍ତୁତି କରି କେହି ସନ୍ତୁଷ୍ଟ କରିପାରିଲା। ଇଏ ଆରମ୍ଭ ହେଲେ ତା ପରର ଅଧ୍ୟାୟ, ନବମ ଅଧ୍ୟାୟ, ସପ୍ତମ ସ୍କନ୍ଦର ନବମ ଅଧ୍ୟାୟ, ଭଗବାନ ନୃସିଂହଦେବ ବସିଛନ୍ତି, ଉଗ୍ର ରୂପ ଧରିକି ବସିଛନ୍ତି, କିନ୍ତୁ କେହି ତାଙ୍କ ପାଖକୁ ଯାଇପାରୁନାହାନ୍ତି, ସ୍ତୁତି ସମସ୍ତଙ୍କର ସରିଗଲାଣି। ଆଉ ବ୍ରହ୍ମାଜୀ ସବୁଠୁ ବଡ଼ ଦୁଃଖରେ ଅଛନ୍ତି, କାହିଁକି? ବ୍ରହ୍ମାଜୀଙ୍କୁ ଦୁଇଟା ଭୟ ଅଛି, ବୋଧ ହୁଏ ସୃଷ୍ଟି ଧ୍ୱଂସ ହେଇଯିବ, କିମ୍ବା ମୁଁ ହିରଣ୍ୟକଶିପୁକୁ ବର ଦେଇଛି ନା, ଭଗବାନ ମୋ ଉପରେ ନିଶ୍ଚିତ କ୍ରୋଧ କରିବ। ଇ ପ୍ରହ୍ଲାଦଙ୍କ ସ୍ତୁତି ଏ ଅଧ୍ୟାୟରେ ସମ୍ପୂର୍ଣ୍ଣ, ଏ ଅଧ୍ୟାୟରେ ପ୍ରହ୍ଲାଦଙ୍କ ସ୍ତୁତି ଅଛନ୍ତି। ଏଠୁ ଆରମ୍ଭ ହେଲେ ସିଦ୍ଧର ସ୍ୱାମୀ ଲେଖୁଛନ୍ତି, ନବମେ ବ୍ରହ୍ମଣା ଭିତ୍ୟା ଚୁଦିତ ସୁରବାଲକ କୋପମ ପ୍ରସମୟନ ନୃସିଂ କୋପମ ପ୍ରସମୟନ ନୃସିଂହମ ଅତି ଭୀଷଣମ। ବ୍ରହ୍ମଣା ଚୋଦିତ, ବ୍ରହ୍ମଣା ବ୍ରହ୍ମା ଅତି ଭୀତ ହେ, ଯେତେ ଜଣ ଶିବଜୀଙ୍କ ସହିତ ଯେତେ ଜଣ ଥିଲେ ସବୁଠୁ ବଡ଼ ଭୟରେ କିଏ ଥିଲେ? ବ୍ରହ୍ମା। କେହି ସନ୍ତୁଷ୍ଟ କରିପାରୁନାହାନ୍ତି, କାହିଁକି ସନ୍ତୁଷ୍ଟ କରି ନା, ଅତି ଭୀଷଣ କାୟ ରୂପ, ପ୍ରଭୁ ନୃସିଂହଦେବ ଅତି ଭୀଷଣ କାୟ ରୂପରେ ବସିଛନ୍ତି, କେହି ସନ୍ତୁଷ୍ଟ କରିପାରୁନାହାନ୍ତି। ଚୋଦିତ ଅସୁର ବାଲକ, ଚୋଦିତ ପ୍ରେରିତ, ବର୍ତ୍ତମାନ ଆମେ ଶୁଣିବା ପ୍ରହ୍ଲାଦଙ୍କୁ ପ୍ରେରଣ କରିବ, ପ୍ରହ୍ଲାଦ ତୁମେ ଟିକେ ଯାଅ। ଆଚ୍ଛା ପ୍ରଶ୍ନ ଆସିବ, କାରଣ ପ୍ରହ୍ଲାଦ ଗଲେ ଭଗବାନ ଶାନ୍ତ ହେଇଯିବେ? ଭଗବାନ ଶାନ୍ତ ହେଇଯିବେ। ସିଦ୍ଧ ସ୍ୱାମୀ ଲେଖୁଛନ୍ତି, ଉଗ୍ରପି ଅନୁଗ୍ରମ ଏବାୟମ ସ୍ୱଭକ୍ତାନାମ ରୂକେଶ୍ୱରୀ। ଏ ଯେଉଁ ନୃସିଂହ ନରହରି କେଶବ ଧୃତ ନରହରି ରୂପ, ହରି ସିଂହ ନର, ଆଜି ପ୍ରଭୁ ନାରାୟଣ ନରନାରାୟଣ ଯେ ସିଂହ ରୂପ ହେଇଛନ୍ତି, ଅଧା ନୃସିଂହ ଅଧା ହରି ରୂପ ହେଇଛନ୍ତି। ଆଉ ତାଙ୍କର ଦୁଇଟି ନୃସିଂହଦେବଙ୍କର ଦୁଇଟି ସ୍ୱରୂପ, ଗୋଟେ ଉଗ୍ର ଆଉ ଗୋଟେ ଅନୁଗ୍ରହ। ଏଠି କହୁଛନ୍ତି ଉଗ୍ର ଅପ୍ୟ ଅନୁଗ୍ର ଏବାୟମ ସ୍ୱଭକ୍ତାନାମ ନୃକେଶରୀ, ଉଗ୍ର ହେଇକି ମଧ୍ୟ ପ୍ରଭୁ ନୃସିଂହଦେବ ଅନୁଗ୍ରହ। ଭଗବାନ ନୃସିଂହଦେବ କାହିଁକି ଉଗ୍ର? ଆପଣମାନେ ଦେଖିବେ ସଂସାରରେ ଯେତେ ତନ୍ତ୍ର ବିଦ୍ୟା ଅଛି, ଯେତେ ତନ୍ତ୍ର ବିଦ୍ୟା ଅଛି, ଯେତେ ଜଣ ଆଜି ତାନ୍ତ୍ରିକ ଅଛନ୍ତି, ତାଙ୍କୁ ଯଦି ପଚରାଯାଏ ତୁମେ ସିଦ୍ଧି କେଉଁଠି ପାଇଛ, ସିଏ କହିବେ ନୃସିଂହଦେବ। ନୃସିଂହଦେବକୁ ପୂଜା ନ କଲେ, କାରଣ ତାଙ୍କର ତନ୍ତ୍ରର ପ୍ରତିପକ୍ଷ, ତାଙ୍କ ତନ୍ତ୍ରକୁ କାଟିପାରିବ କେବଳ ଗୋଟିଏ ମନ୍ତ୍ର, ଶ୍ରୀ ନୃସିଂହଦେବଙ୍କର କବଚ, ନୃସିଂହଦେବଙ୍କର ମନ୍ତ୍ର। ବହୁତ ଭୟ କରନ୍ତି ସେମାନେ ନୃସିଂହଦେବ। ଆଜି ନୃସିଂହଦେବ ଉଗ୍ର ହେଇକି ମଧ୍ୟ ଅନୁଗ୍ରହ ହେଲେ, କାହା ପାଇଁ? ଭକ୍ତ ପାଇଁ। ସବୁଠୁ ଆପଣ ଯଦି ଶୁଣିବେ ସଂସାରରେ, ଯଦି ତର୍ଜମା କରି ଭାଗବତମ ଦେଖିବେ, ସଂସାରରେ ଭଗବାନ ଯଦି ଭକ୍ତ ବାତ୍ସଲ୍ୟ ରୂପ ଦେଖିଥାନ୍ତି କେଉଁଠି, ସେ ହେଉଛି ନୃସିଂହ ରୂପ। ଭକ୍ତ କେତେ ଭଲ ପାଆନ୍ତି। କେଶରୀ ସ୍ୱପତାନ ମନ୍ୟସାମ ଅନୁଗ୍ର ବିଗ୍ରହ, ଗୋଟିଏ ଉଦାହରଣ ଦେଉଛନ୍ତି, ସିଂହ ସମସ୍ତଙ୍କ ପାଇଁ ଭୟଙ୍କର। ବଣରେ ତାହେଲେ ସିଂହ ଗର୍ଜନ କରିବ, ସମସ୍ତେ ଭୟ କରିବେ, କିନ୍ତୁ ସ୍ୱପତାନ ସିଂହର ନିଜ ଛୁଆ ସେ ଭୟ କରେ ନା। ସିଂହ ଯେତେବେଳେ ଗର୍ଜନ କରେ, ଛୁଆ ତାର କଣ କରେ, ତା ମୁଖକୁ, ମାର ମୁଖକୁ ଯାଇ ଚାଟିବ, ସିଂହ ବା ସିଂହିନୀର ମୁଖକୁ ଯାଇ ଚାଟିବ, ସେ ଭୟ କରେ ନା। ନୃସିଂହଦେବ ଆଜି ସମସ୍ତଙ୍କ ପାଇଁ ଭୟ ବିତାଇଛନ୍ତି। ନରସିଂହ ଦେବତାମାନଙ୍କ ପାଇଁ ସେ ସିଂହ, କିନ୍ତୁ ପ୍ରହ୍ଲାଦଙ୍କ ପାଇଁ ସେ ନର। ପ୍ରହ୍ଲାଦ ଭୟ କରିବେ। ବର୍ତ୍ତମାନ ପ୍ରଥମ ଶ୍ଲୋକ ଆରମ୍ଭ କରିବା ପୂର୍ବରୁ ଚକ୍ରବର୍ତ୍ତୀ ତାଙ୍କ ଅଧ୍ୟାୟର ସାର ରଖିଲେ, କ'ଣ କହିବା ନୃସିଂହଦେବଙ୍କର କ୍ରୋଧ କଥା। ରମାପି ୟତ୍ର ନ ପ୍ରାଭୂତ୍ ଅନ୍ୟେଷାଂ ତତ୍ର କାବାତ୍ତା ବାତ୍ସଲ୍ୟ ମୂର୍ତ୍ତିମତ୍ କିନ୍ତୁ ପ୍ରହ୍ଲାଦ ଅନୁଭବୁହତ୍ ଅନୁଭବୁହତ୍। ଯେତେବେଳେ ରମା, ଲକ୍ଷ୍ମୀ ନିଜେ ଯାଇପାରୁନାହାନ୍ତି ତାଙ୍କ ପାଖକୁ, ନୃସିଂହଦେବଙ୍କ ପାଖକୁ ଲକ୍ଷ୍ମୀ ଯାଇପାରୁନାହାନ୍ତି, ଲକ୍ଷ୍ମୀ ଯେତେବେଳେ ଭୟ କରୁଛନ୍ତି, ଅନ୍ୟ କାହା ବାତା, ଅନ୍ୟ କାହା କଥା କହିବା, ଅନ୍ୟ କାହା ବିଷୟରେ ପ୍ରଶ୍ନ କରିବା ଯେ କିଏ ସନ୍ତୁଷ୍ଟ କରିପାରିବ। କିନ୍ତୁ ସମସ୍ତେ ଯେତେବେଳେ ଦେଖୁଛନ୍ତି କ୍ରୋଧ ମୂର୍ତ୍ତିରେ ଅଛନ୍ତି କିଏ, ନୃସିଂହଦେବ। ପ୍ରହ୍ଲାଦ କଣ ଦେଖୁଛନ୍ତି? ଏଇ ହେଲା ଆଜ୍ଞା ପ୍ରହ୍ଲାଦଙ୍କର ବିଶେଷ। ପ୍ରହ୍ଲାଦଙ୍କର ଭାବ ଭାଗବତରେ ଏଇଠି ଅଛନ୍ତି। ସମସ୍ତେ କ୍ରୋଧର ଉପରେ ଦେଖୁଛନ୍ତି, କିନ୍ତୁ ପ୍ରହ୍ଲାଦ ଦେଖୁଛନ୍ତି ବାତ୍ସଲ୍ୟ ମୂର୍ତ୍ତିମନ୍ତ ହେଉଛନ୍ତି ନୃସିଂହଦେବ, ଯାହାଙ୍କର ଗଳାରେ ପିତାଙ୍କର ନାଡ଼ ଲାଗିଛି, ଆନ୍ତ୍ରସ୍ରୋତ ଲାଗିଛି, କେଶରରେ ସବୁ ରକ୍ତ ଲାଗିଛି, ଯାହାଙ୍କର କରଳା ଦୃଷ୍ଟିରେ ଦିଗ୍ଗଜମାନେ ଗର୍ଜନ କରିକି ଏ ବ୍ରହ୍ମାଣ୍ଡକୁ ଧରିଥିବା ଗଜମାନେ ଭୟଙ୍କର କଲେଣି, ଗର୍ଜନ କରୁଛନ୍ତି, ସମୁଦ୍ର କ୍ଷିପ୍ତ ହେଉଛି, ଦେବତାମାନେ ଭୟଭୀତ ହେଉଛନ୍ତି, କିନ୍ତୁ ନୃସିଂହଦେବଙ୍କର ଏତେ ବଡ଼ ଭୟଙ୍କର ରୂପକୁ ପ୍ରହ୍ଲାଦ କ'ଣ ଦେଖୁଛନ୍ତି? ବାତ୍ସଲ୍ୟ ମୂର୍ତ୍ତି ମଧ୍ୟ ମୋ ବାପା, ମୋର ପ୍ରଭୁ ସିଏ ବାତ୍ସଲ୍ୟ ମୂର୍ତ୍ତି। ଆଜି କ'ଣ ବାତ୍ସଲ୍ୟ ଭଗବାନଙ୍କର ବାତ୍ସଲ୍ୟ କ'ଣ ମୂର୍ତ୍ତି ଧରିକି ଆସିଛି କି? ପ୍ରହ୍ଲାଦ ଭୟଙ୍କର ରୂପ ଟୋଟାଲ ଦେଖାଯାଉନି ପ୍ରହ୍ଲାଦ, ଲକ୍ଷ୍ମୀ ଭୟ କରିଗଲେ କିନ୍ତୁ ସିଏ ଭୟ କରେ ନା, କାହିଁକି ତାଙ୍କୁ ଦେଖାଯାଉନି ଭଗବାନଙ୍କର ଭୟ ମୂର୍ତ୍ତିଟା ଦେଖାଯାଉନି ପ୍ରହ୍ଲାଦଙ୍କୁ, ବାତ୍ସଲ୍ୟ ମୂର୍ତ୍ତି। ଆରେ ଭଗବାନ ମୋତେ ବାତ୍ସଲ୍ୟ କରିବା ପାଇଁ ଆସିଛନ୍ତି। ଶ୍ରୀ ନାରଦ ଉବାଚ ଏବଂ ସୁରାଦୟ ସର୍ବେ ବ୍ରହ୍ମରୁଦ୍ରପୁରା ନୋପେତୁମସଗନ୍ ମନ୍ୟୁ ସରମଂ ସୁଦୁରାସଦଂ ଏବଂ। ଏଇଭଳି ଭାବରେ ବ୍ରହ୍ମାଦି ଦେବତାମାନେ ସ୍ତୁତି କରୁଥିଲା ବେଳେ ବ୍ରହ୍ମରୁଦ୍ରପୁରାସରା ଆଗରେ ଫ୍ରଣ୍ଟ ଲାଇନ୍ରେ ବ୍ରହ୍ମାଜୀ ଶିବଜୀ ଠିଆ ହେଇଛନ୍ତି। ବ୍ରହ୍ମାଜୀ ଶିବଜୀ ଯେଉଁ ଠିଆ ହେଇକି କର ଯୋଡ଼ି କରିକି ଭଗବାନଙ୍କୁ ପ୍ରସନ୍ନ କରିପାରିଲେନି, କାହିଁକି? ଦୂରରେ ସ୍ତୁତି କରୁଛନ୍ତି, କେହି ପାଖକୁ ଯାଉନାହାନ୍ତି, ଭଗବାନ ନୃସିଂହଦେବଙ୍କର ପାଖକୁ କେହି ଯାଉନାହାନ୍ତି। କିନ୍ତୁ ନୋପେତ ଅସକନ ମନ୍ୟୁ ସରମମ ସୁଦୂରାସତମ ଏତେ କ୍ରୋଧରେ ଆବେଶରେ ରହିଥିଲେ ଭଗବାନ ନୃସିଂହଦେବ, କ୍ରୋଧର ଆବେଶରେ ରହିଥିଲେ, କାହିଁକି ରହିଥିଲେ? ଭଗବାନ ଭାଗବତର ତିନୋଟି ଜିନିଷକୁ, ତା ଭିତରେ ଦୁଇଟି ମୁଖ୍ୟ ଶ୍ଳୋକକୁ ଏ ନୃସିଂହ ଅବତାରରେ ପ୍ରତିପାଦନ କରିଛନ୍ତି। ଗୋଟିଏ କ'ଣ ନା, ଗୋଟିଏ ହେଲା ସାଧବ ହୃଦୟ ମୟମ ସାଧୁନା ହୃଦୟ ତୁ ଅହମ, ମଦନ୍ୟତେ ନ ଜାଣନ୍ତି ନାହିଁ ତେଭ୍ୟା ମନାଗପି ମନାକପି ମୁଁ ସଂସାରରେ କିଛି ଜାଣେ ନା ଭକ୍ତ ଛଡ଼ା ସେ ବ୍ରହ୍ମା ଯାହାଦ୍ୱାରା ପ୍ରଭୁ ସୃଷ୍ଟି କରନ୍ତି ବ୍ରହ୍ମାଙ୍କୁ ଆଜି ଚାହୁଁନାହାନ୍ତି ଲକ୍ଷ୍ମୀକି ଚାହୁଁନାହାନ୍ତି ଶିବକୁ ଚାହୁଁନାହାନ୍ତି ସୃଷ୍ଟିକି ଚାହୁଁନାହାନ୍ତି କାହାକୁ ଚାହୁଁନାହାନ୍ତି କାରଣ ଭଗବାନଙ୍କୁ ଆଜି ଭଗବାନଙ୍କର ହୃଦୟ ଯେଉଁ ସାଧୁ ପ୍ରହ୍ଲାଦଙ୍କୁ ଆଜି କଷ୍ଟ ଦିଆଯାଇଛି ଭଗବାନଙ୍କୁ ଆଜି ସରମ ସୁଦୂରାସଦମ ଏତେ କ୍ରୋଧ କାହିଁକି ଆସିଛି ଭଗବାନ ନୃସିଂହଦେବଙ୍କର ଆଜ୍ଞା କ୍ରୋଧ ବି ପରଶୁରାମଙ୍କର ଥିଲା ପରଶୁରାମର କଣ କ୍ରୋଧ ନଥିଲା ଏକୋଇଶ ବାର କ୍ଷତ୍ରିୟକୁ ନିଧାନ କରିଛନ୍ତି କିନ୍ତୁ କେହି ଦେଖିବେ ଭାଗବତମରେ କୌଣସି ଜାଗାରେ ସୁଖଦେବ ଗୋସ୍ୱାମୀ ତାଙ୍କର ରୂପକୁ ବର୍ଣ୍ଣନା କରିଛନ୍ତି କିମ୍ବା ତାଙ୍କର ଦୟାକୁ ବର୍ଣ୍ଣନା କରିଛନ୍ତି କିନ୍ତୁ ନୃସିଂହଦେବଙ୍କର କ୍ରୋଧ ଆଜି କାହିଁକି ହେଇଛି ନା ଭକ୍ତ ପାଇଁ କ୍ରୋଧ ହେଇଛି କାରଣ ଭଗବାନଙ୍କର ସ୍ୱରୂପରେ କ୍ରୋଧ ନାହିଁ ସେ ସଚ୍ଚିଦାନନ୍ଦମୟ ଆଜି ସାଧବ ହୃଦୟମୟ ସାଧୁ ମୋ ସାଧୁ ପ୍ରତି ମୋ ହୃଦୟ ପ୍ରତି ଯେମିତି ଜଣଙ୍କର ବକ୍ଷ ଦେଶକୁ ଲାତ ଲଗାଯାଏ ତ କେତେ ବଡ଼ ଅପମାନ ଲାଗିବ ଆଜି ଭଗବାନ ହିରଣ୍ୟକଶିପକୁ ମାରିସାରିଲା ପରେ କ୍ରୋଧ କାହିଁକି ଯାଉନି ସାଧାରଣ କ୍ରୋଧଟା ପ୍ରଶମିତ ହେଇଯାଏ କାମନାଟା ପୂର୍ଣ୍ଣ ହେଇଗଲେ କାମନାଟା ପୂର୍ଣ୍ଣ ହେଇଯିବ ସରିଯିବ ଆପଣ ଦେଖୁଛନ୍ତି ନା କି କାହା ଉପରେ ରାଗୁଛି ତାକୁ ମାରିଦେଉଛନ୍ତି ମାରିଦେଲେ ସେ ମରିଗଲା ପରେ ବି ତା ଦେହରେ ସବୁଆଡ଼େ ଛୁରୀ ମାରିକି ପଳେଇ ଆସୁଛନ୍ତି କିନ୍ତୁ କ୍ରୋଧ ରହୁଛି କି କ୍ରୋଧ କିନ୍ତୁ ଶାନ୍ତ ହେଇଯାଉଛି ଆରେ ମୁଁ ମାରିଦେଲି ସେ ଲୋକଟାକୁ ଏଇ କଥାରେ କିନ୍ତୁ ନୃସିଂହଦେବଙ୍କର କ୍ରୋଧ ବଢି ବଢି ଯାଉଛି କାହିଁକି ନା ନୃସିଂହଦେବଙ୍କର କେବଳ ପ୍ରହ୍ଲାଦ ଯେଉଁ ଦୁଃଖ ପାଇଛନ୍ତି ଏଇ ଚିନ୍ତାଟା ଆସୁଥିଲା ପ୍ରହ୍ଲାଦକୁ ମୋର ହିରଣ୍ୟକଶିପୁ ମୋ ପ୍ରହ୍ଲାଦକୁ ଏତିକି କଷ୍ଟ ଦେଇଛି ସେ ଖାଲି ପ୍ରହ୍ଲାଦଙ୍କର କଷ୍ଟ କଥା ଚିନ୍ତା ଆସୁଛି ତାଙ୍କର ଆଉ କାହା କଥା ଚିନ୍ତା ଆସୁଛି ସେ କ୍ରୋଧ ବଢି ବଢି ଯାଇଛି ସୁଦୂରାସଦମ କେହି କଣ୍ଟ୍ରୋଲ କରିପାରୁନାହାନ୍ତି ପ୍ରହ୍ଲାଦ କେତେ କଷ୍ଟ ପାଇଛି ଏଇ ଚିନ୍ତା ଆସୁଛି ତାଙ୍କର ନଖଠାରୁ ସମସ୍ତେ ବ୍ରହ୍ମାଜୀ ଶିବଜୀ ଦେଖୁଛନ୍ତି ତାଙ୍କର ନଖଠାରୁ ତାଙ୍କର କେଶ ପର୍ଯ୍ୟନ୍ତ ସବୁଆଡ଼େ କ୍ରୋଧ ସବୁଆଡ଼େ କ୍ରୋଧ ସାଧାରଣ ଲୋକର କ୍ରୋଧଟା ନେତ୍ର କୋପେନ ନେତ୍ର ତୁ ଗମ୍ୟତେ ହେ କ୍ରୋଧଟା ଆଖିରୁ ଜଣାପଡ଼େ କିନ୍ତୁ ହିରଣ୍ୟକଶିପକୁ ମାରିଦେଲା ପରେ ଭଗବାନ ନୃସିଂହଦେବଙ୍କର ସବୁ ଅଙ୍ଗରେ କ୍ରୋଧ ଆଜି ଭଗବାନ କଣ କରୁଛନ୍ତି ଏ କ୍ରୋଧକୁ ଦେଖିକି ଯୋଉ ବେଦ ବିରୋଧୀ ଏ ବ୍ରହ୍ମାଜୀ ଆଜି ଆଶ୍ଚର୍ଯ୍ୟ ହେଉଛନ୍ତି ଆରେ ଇନ୍ଦ୍ରାରି ବ୍ୟାକୁଳମ ଲୋକ ମୃଡ଼ୟନ୍ତି ଯୁଗେ ଯୁଗେ ଇଏ ତ ଅସୁରମାନଙ୍କର କବଳରୁ ଆମମାନଙ୍କୁ ରକ୍ଷା କରିବା ପାଇଁ ଆସନ୍ତି ଇଏ କଣ ଆମକୁ ଆଗେ ବିନାଶ କରିବେ କି ଜୟ ଶ୍ରୀ ଶ୍ରୀ ଗୌରନୀତା ଶ୍ରୀ ଶ୍ରୀ କୃଷ୍ଣ ବଳରାମ ଶ୍ରୀ ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ କି ଜୟ କାରଣ ସୃଷ୍ଟି ରହିବ କି ନାହିଁ ଦେବତାମାନେ ଜଗତରେ କଣ କରିବେ ତାଙ୍କର କଣ ଭୁଲ ଅଛି କଣ ଠିକ ଅଛି ସେ ସବୁ କିଛି ବିଚାର କରିପାରୁନି ଦେଖ ଦ୍ୱନ୍ଦ୍ୱ ପରିସ୍ଥିତିରେ ବ୍ରହ୍ମାଜୀ ପଡ଼ିଯାଇଛନ୍ତି କାରଣ କେବଳ ଚାହୁଁଛନ୍ତି କେମିତି ଆଙ୍କର କ୍ରୋଧଟାକୁ ଶାନ୍ତ କରେଇବେ ନୃସିଂହଦେବଙ୍କର କ୍ରୋଧକୁ ଶାନ୍ତ କରେଇବେ ବର୍ତ୍ତମାନ ରମାଙ୍କୁ ପଠେଇଲେ ଲକ୍ଷ୍ମୀଙ୍କୁ ପଠେଇଲେ ଭାଗବତରେ ଗୋଟିଏ ଶ୍ଳୋକ ଥିଲେ ସେ ଶ୍ଳୋକ ଏଥିରେ ପ୍ରତିପାଦନ କରାଗଲା ଉଦ୍ଧବଙ୍କୁ ଭଗବାନ ଯୋଉ କହିଥିଲେ ନ ତଥା ଆମେ ପ୍ରିୟତମ ଆତ୍ମଜୋନୀ ନ ଶଙ୍କର ନଚ ସଂକଟଣ ନଚ ଶ୍ରୀ ନୈବ ଆତ୍ମା ଯଥା ଭଗବାନ ଲକ୍ଷ୍ମୀ ମୋର ପ୍ରିୟ ନୁହନ୍ତି ଭକ୍ତ ମୋର ଯେତେ ପ୍ରିୟ ଏଇଟା ଏଇ ଶ୍ଳୋକରେ ପ୍ରତିପାଦନ ହେଲା ଲକ୍ଷ୍ମୀ ପ୍ରିୟ ନୁହଁ ଲକ୍ଷ୍ମୀ ଗଲେ ବ୍ରହ୍ମାଜୀ ପଠେଇଲେ ବ୍ରହ୍ମାଜୀ କହିଲେ ମା ତୁମେ ଟିକେ ଯାଅ ତୁମର କାନ୍ତକୁ ଟିକେ ଶାନ୍ତ କର ଏତେ ବଡ଼ ଉଗ୍ର ରୂପରେ ରହିଛନ୍ତି ଯାଅ ଟିକେ କାନ୍ତକୁ ଶାନ୍ତ କର କିଏ ନା ସାକ୍ଷାତ ଲକ୍ଷ୍ମୀ ସାକ୍ଷାତ ଶ୍ରୀ ପ୍ରସିତା ଦେବୀ ଦୃଷ୍ଟତମ ମହତ ଅଦ୍ଭୁତମ ଅଦୃଷ୍ଟାତ ଶ୍ରୁତାତ୍ ପୂର୍ବାତ୍ ସ୍ୱନୁପାୟ ଶଙ୍କିତ ସନୁପାୟ ଶଙ୍କିତ ଆପଣ ଲକ୍ଷ୍ମୀ ନୃସିଂହ ଦେଖୁଛନ୍ତି ନା କେତେବେଳେ ଫଟୋ କରାଯାଇଛି ନୃସିଂହଦେବଙ୍କର ଗୋଟିଏ ପାଖରେ ଲକ୍ଷ୍ମୀଦେବ ବସିଛନ୍ତି, ଲକ୍ଷ୍ମୀ ତ ପାଖକୁ ଯାଇନାହାନ୍ତି, ବସିଲେ କେମିତି ଆଜ୍ଞା? ଇଏ ପ୍ରହ୍ଲାଦ ଶାନ୍ତ କଲା ପରେ ସବୁ କାମ ସରିଲା ପରେ ଲକ୍ଷ୍ମୀଦେବୀ ଯାଇକି ବସିଥିବେ, ଲକ୍ଷ୍ମୀଦେବୀ କେହି ପାଖକୁ ଯିବେ ଆଜ୍ଞା, ଡରିକି ସେ କୁଆଡ଼େ ଛାଲିଆ ହେଇଗଲା। ସାକ୍ଷାତ ଶ୍ରୀ ପ୍ରେସିତା, ସାକ୍ଷାତ ଶ୍ରୀଙ୍କୁ ଲକ୍ଷ୍ମୀଙ୍କୁ ପଠାଉଛନ୍ତି ବ୍ରହ୍ମା, କିନ୍ତୁ ସଶଙ୍କିତା ନ ଉପାୟ ସେ ଯାଉନାହାନ୍ତି ପାଖକୁ। କାହିଁକି ଯାଉନାହାନ୍ତି? ସଙ୍କିତା, ଅନୁକୂଳ ବା ପ୍ରତିକୂଳ ଭବିତା, ମୁଁ ଗଲେ ପ୍ରଭୁ କାଳେ ଗର୍ଜନ କରିକି ପୁଣି ଅଧିକ କି ପ୍ରତିକୂଳ ଭାବ ଚାଲି ଆସିବ କିମ୍ବା ଅନୁକୂଳ ଭାବେ କିଛି ସ୍ଥିର କରିପାରୁନାହାନ୍ତି। ଆଉ ଅଦୃଷ୍ଟାତ୍ ଅଶ୍ରୁତାତ୍ ପୂର୍ବାତ୍, ସୁଖଦେବ ନାରଦ ମୁନି କହୁଛନ୍ତି, ସୁଖଦେବ ସେଟା ପରୀକ୍ଷିତକୁ କହୁଛନ୍ତି, ଅଦୃଷ୍ଟାତ୍ ଅଶ୍ରୁତାତ୍, ଭଗବାନଙ୍କର ଏଭଳି କ୍ରୋଧ ସେ କେବେ ଦେଖିନଥିଲେ କି ଶୁଣିନଥିଲେ, ଏଭଳି ସ୍ତୁତି କରିକି ତାଙ୍କୁ ସନ୍ତୁଷ୍ଟ କରିବା ଏଇଟା ଶୁଣିନଥିଲେ। ବର୍ତ୍ତମାନ ପ୍ରଶ୍ନ ଆସିବ, ନୃସିଂହଦେବ ତ ସବୁବେଳେ ବୈକୁଣ୍ଠ ରୁହନ୍ତି ନା, ଲକ୍ଷ୍ମୀ ତ ସେଠି ସବୁବେଳେ ରୁହନ୍ତି, ଅଦୃଷ୍ଟାତ୍ ଅଶ୍ରୁତାତ୍ କେମିତି କହିଲେ? ପ୍ରତିକଳ୍ପରେ ପ୍ରତି ଅବତାରରେ ଲକ୍ଷ୍ମୀ ଲକ୍ଷ୍ମୀଦେବୀ ନୃସିଂହଦେବକୁ ଜାଣିଥିଲେ ସୁଦ୍ଧା ଲୀଳା ଶକ୍ତିର ପ୍ରେରଣାରେ ଗୋଟିଏ ଅଦ୍ଭୁତ ରସକୁ ଆସ୍ୱାଦନ କରିବେ। ଆଉ ଭଗବାନ ଏଠି ଗୋଟେ ଶ୍ଳୋକକୁ ପ୍ରତିପାଦନ କରିବେ, ଲକ୍ଷ୍ମୀ ମୋର ପ୍ରିୟ ନୁହନ୍ତି ଭକ୍ତ ମୋର ଯେତେ ପ୍ରିୟ, ଲକ୍ଷ୍ମୀ ପ୍ରିୟ ନୁହନ୍ତି ନୁହେଁ, ଭକ୍ତ ମୋର ଯେଭଳି ପ୍ରିୟ ଲକ୍ଷ୍ମୀ ସେଭଳି ପ୍ରିୟ ନୁହନ୍ତି, ଏଇଟା ପ୍ରତିପାଦନ କରିବେ। ଆଉ ଭକ୍ତ କାହାକୁ ଭୟ କରେ ନା, ଏଇଟାକୁ ପ୍ରତିପାଦନ କରିବେ। ଭକ୍ତକୁ ଭଗବାନ ଯେ ଡରାନ୍ତି ବି ସେ ଡରିବନି, ଆଉ ସଂସାରରୁ କ'ଣ ଡରିବ? ପ୍ରଭୁପାଦ ତାଙ୍କ ପ୍ରପଟରେ ଲେଖୁଛନ୍ତି, ଏ ପିଓର ଡିଭୋଟି ଅଫ୍ ନାରାୟଣ ଲାଇକ୍ ପ୍ରହ୍ଲାଦ ମହାରାଜ ଅନ୍ଆଫ୍ରେଡ୍ ଅଫ୍ ଏନି କଣ୍ଡିସନ୍ ଅଫ୍ ମେଟେରିଆଲ ଲାଇଫ୍। ନାରାୟଣଙ୍କର ଜଣେ ଶୁଦ୍ଧ ଭକ୍ତ ପ୍ରହ୍ଲାଦ ମହାରାଜଙ୍କ ଭଳି ଭକ୍ତ, ସେ ଜୀବନର କୌଣସି ପରିସ୍ଥିତିରେ ସେ କେବେ ଭୟ କରେ ନା। ଅଲସୋ ଇଫ୍ ଦି ଲର୍ଡ ଆପିୟର ଟୁ ମିଟିଗେଟ୍ ଦି ଫିୟର ଅଫ୍ ଏ ଡିଭୋଟି, ଦି ଡିଭୋଟି ମେଣ୍ଟେନ୍ ହିଜ୍ ଷ୍ଟାଟସ୍ ଅଫ୍ ଫିୟରଲେସ୍ ଇନ୍ ଅଲ୍ ସର୍କମ୍ଷ୍ଟାନ୍ସେସ୍। ଯଦି ଭଗବାନ ନିଜେ ଆସନ୍ତି ଭକ୍ତକୁ ଡରେଇବା ପାଇଁ, ଭକ୍ତକୁ ଭୟଭୀତ କରିବା ପାଇଁ, ତଥାପି ଭଗବାନ ଭୟଭୀତ କରେଇଲେ ବି ଭକ୍ତ ତାର ଯେଉଁ ଷ୍ଟାଟସ୍, ପ୍ରପଦ ଇଂଲିଶରେ ଲେଖୁଛନ୍ତି, ଷ୍ଟାଟସ୍ ଓଡ଼ିଆରେ କ'ଣ କୁହାଯିବ? ଭକ୍ତର ଏଇଟା ଗୋଟେ ଗୋଟେ ଯାହା କୁହନ୍ତି ସ୍ଥିତି, ଫିୟରଲେସନେସ୍, ଅଭୟ। ସେଥିପାଇଁ ଭଗବାନ ଗୀତାରେ କ'ଣ କହିଲେ ଭକ୍ତର ଲକ୍ଷଣରେ? ଅଭୟଂ ସତ୍ତ ସଂଶୁଦ୍ଧି ଜ୍ଞାନ ଯୋଗମ ବ୍ୟବସ୍ଥିତମ, ଯାର ଭୟ ଅଛି ସେ ଭକ୍ତ କେମିତି ହବ? ମୁଁ ବୁଢ଼ା ହେଲେ କ'ଣ ହେବି, ମୋ ଶରୀର କ'ଣ ହବ, ମୋର ଧନ କ'ଣ ହବ, ମୋର ସ୍ତ୍ରୀ କ'ଣ ହବ, ମୋର ପୁତ୍ର କ'ଣ ହବ, ସେ ଭକ୍ତ ହେଇପାରିବେ? ତାର ଭଗବାନଙ୍କ ପ୍ରତି ବିଶ୍ୱାସ ନାହିଁ। ଭକ୍ତ ତା ଭିତରେ ସବୁଠୁ ହୀନ ଭକ୍ତ କିଏ? ଭକ୍ତ ଭିତରେ ତ ଯାହାର ଭବିଷ୍ୟତ ଚିନ୍ତା ଅଛି, ସେତେବେଳେ ଯାହା ହେଉ ଯିଏ ଭୋଜନ ଆଚ୍ଛାଦନ ଚିନ୍ତା କରୁଛି ସିଏ ବି ଭକ୍ତ ହେଇପାରିବେ। କ'ଣ ଖାଇବି, କେମିତି ରହିବି, କେମିତି ଚଳିବି, ନା ଭୋଜନ ଆଚ୍ଛାଦନ ଚିନ୍ତା ବୃଥା କରନ୍ତି ବୈଷ୍ଣବା। ବୈଷ୍ଣବମାନେ ଭୋଜନ ଆଚ୍ଛାଦନ ଚିନ୍ତା କରିବା ଉଚିତ ନାହିଁ। ଏ ଯାହାଙ୍କର କର୍ତ୍ତା ହେଉଛି ଜଗତର ମାଲିକ, ସିଏ ଖାଇବା କଥା ପେଟ ପାଇଁ ଚିନ୍ତା କରିବ? ସିଏ କ'ଣ ପେଟର ଗ୍ରାହକ? ସଂସାର ଲୋକମାନେ ପେଟ ପାଇଁ ନାଟ କରୁଛନ୍ତି, ଲୋକମାନେ କହନ୍ତି ପେଟ ପାଇଁ ସବୁ ନାଟ ନା, ଆଉ ସଂସାର ଲୋକ ପେଟ ପାଇଁ ନାଟ କରନ୍ତି, କିନ୍ତୁ ଭକ୍ତ ଭଜନ ପାଇଁ ନାଟ କରେ, ସିଏ ଚିନ୍ତା କରେ ନାହିଁ। ସେ ତାର ଯେଉଁ ଷ୍ଟାଟସ୍ ଅଭୟ ସେଟାକୁ ସେ ମେଣ୍ଟେନ୍ କରେ। ଭଗବାନ ଲକ୍ଷ୍ମୀ କାହିଁକି ଭୟ କରିକି ଯାଉନାହାନ୍ତି? ଗୋଟିଏ ଲୀଳା ପୁରାଣରୁ ଆଣିକି ବଂଶୀଧର ସ୍ୱାମୀ କହୁଛନ୍ତି, ଗୋଟିଏ ଦିନ ଲକ୍ଷ୍ମୀ ଆଉ ନୃସିଂହ, ଲକ୍ଷ୍ମୀ ଆଉ ବିଷ୍ଣୁ ଗୋଟିଏ ଶଯ୍ୟାରେ ବୈକୁଣ୍ଠରେ ରହିଛନ୍ତି। ସେ ଶଯ୍ୟାରେ ଶୟନ କରିବା ସମୟରେ ବିଷ୍ଣୁ କହିଲେ, ଲକ୍ଷ୍ମୀପ୍ୟତ୍ୟୁ ସମତ୍ପତ୍ୟା ଯୁଦ୍ଧମ ଇଚ୍ଛା ମୁନିଶ୍ୱରା, ମୋର ଟିକେ ଇଚ୍ଛା ହଉଛି ମୁଁ ଯୁଦ୍ଧ କରିବି। କାହାକୁ କହୁଛନ୍ତି? ଲକ୍ଷ୍ମୀଙ୍କୁ। ଲକ୍ଷ୍ମୀ ମୋର ଇଚ୍ଛା ମୁଁ ଯୁଦ୍ଧ କରିବି, କାରଣ ଭଗବାନଙ୍କ ଶରୀର ଏତେ କୋମଳ, ଲକ୍ଷ୍ମୀ ଦେବୀ ଯେତେବେଳେ ପଦ ସଞ୍ଚାଳନ କରନ୍ତି ଟିକେ ଯଦି ଜୋର ଅଧିକ କ'ଣ କୁହାଯିବ ତାଙ୍କୁ ମର୍ଦ୍ଦନ କରିଦେବେ, ଭଗବାନ ଭୟଭୀତ ହେଇଯାନ୍ତି। ସେ ଭଗବାନ ପଚାରିଲେ, ମୁଁ ତ ଶୁଣିଛି ପରିତ୍ରାଣାୟ ସାଧନା ବିନାଶାୟ ଯେ ଦୁଷ୍କୃତମ, ଦୁଷ୍କୃତମାନଙ୍କୁ ତୁମେ ସବୁ ବିନାଶ କର, କେମିତି ସବୁ ଅସୁରମାନଙ୍କ ସହିତ ଯୁଦ୍ଧ କର, ତୁମେ ଏତେ କୋମଳ ଅଙ୍ଗ ତୁମେ ଗଦା ଧରି କେମିତି ପ୍ରହାର କରିବ, ଲକ୍ଷ୍ମୀଦେବୀ ଆଜି କାହିଁକି ଯାଇପାରୁନାହାନ୍ତି ଭୟରେ ନା, ଲକ୍ଷ୍ମୀଦେବୀଙ୍କର ଗୋଟେ କାମନା ଥିଲା, ଭଗବାନଙ୍କର ଇଚ୍ଛା ଯୁଦ୍ଧ କାମନା ଇଚ୍ଛା ହେଇଛି। ଏଇ ସମୟରେ ଲକ୍ଷ୍ମୀ ପଚାରୁଛନ୍ତି, କଣ ଏମିତି କାମନା ଇଚ୍ଛା କରୁଛ ନା, ମୁଁ ଯୁଦ୍ଧ କରିବା ପାଇଁ ଇଚ୍ଛା କରୁଛି, ତୁମେ କେମିତି ଯୁଦ୍ଧ କରିବ, ତୁମର ଏତେ କୋମଳ ଅଙ୍ଗ। ଏକସ୍ମିନ୍ ଦିବସେ ଲକ୍ଷ୍ମୀ ବିଷ୍ଣୁ ବାକ୍ୟ ମଥା ଅପ୍ରବୀତ, ଲକ୍ଷ୍ମୀ ପଚାରୁଛ କୋମଳ ଏନା ଶରୀର କଥମ ଯୁଦ୍ଧ ଚିକିତ୍ସା, ସି ତୁମ ଶରୀର ଏତେ କୋମଳ, ଏ କୋମଳ ଶରୀରରେ ଯୁଦ୍ଧ କେମିତି କରିବ, ମୋର ହାତ ହଉଛି ହସ୍ତ ହଉଛି ପଦ୍ମପୁଷ୍ପ ଭଳି, ମୁଁ ତୁମକୁ ସ୍ପର୍ଶ କରୁ କରୁ ତୁମେ ଚିତ୍କାର କଲଣି, ଏ ଅସୁର ମାନେ ଗଦାରେ ପ୍ରହାର କରିବେ, କେତେ ସର ମାରିବାକୁ ପଡିବ, ତୁମେ କେମିତି ଯୁଦ୍ଧ କରିବ। ଭଗବାନ ସେଠି କହିଥିଲେ, ଠିକ ଅଛି ମୁଁ ତୁମକୁ ଏଇ ଲୀଳାଟା ଦେଖେଇବି, ମୋ ରୂପଟା କେମିତିଆ ତୁମେ ଜାଣିବ, ତୁମେ ମୋ ରୂପଟାକୁ ଜାଣିବ, ଦେଖିବ କି ମୁଁ କେମିତିକା ରୂପ ମୋର, ଆମ କେମିତିକା। ଏଠି ବଂଶୀଧର ସ୍ୱାମୀ କହୁଛନ୍ତି, ଇତି ଉକ୍ତେ ପ୍ରଭୁଣାମ ପି ଉକ୍ତମ ଦର୍ଶସ୍ୟ ଆମି ସବୃତେ, ଭଗବାନ କହିଲେ ଠିକ ଅଛି ମୁଁ ତ ଦେଖେଇବି, ଏବେ କୋମଳ ଅଙ୍ଗ କହୁଛୁ ତ ଦେଖିବୁ ମୋ କେଶରେ ବିମାନ ମାନେ କେମିତି ପଡ଼ିବେ, ଏ ନୃସିଂହ ରୂପ ଲକ୍ଷ୍ମୀଦେବୀ ଭୟ କରୁଛନ୍ତି। ଅଦୃଷ୍ଟାତ୍ ଅଶ୍ରୁତାତ୍ ପୂର୍ବମ୍ ଇତି ଯୁଦ୍ଧ ଭୟଙ୍କର ରୂପ ପ୍ରଦର୍ଶନ ପ୍ରତିଜ୍ଞା ତମ ତତ୍ ଦର୍ଶନାତ୍ ଇତି, ଏ ଯୁଦ୍ଧ କଲା ପରେ ଯୁଦ୍ଧକୁ ବି ଦେଖିଛନ୍ତି, ତାଙ୍କର ଯୋଉ ଭୟଙ୍କର ରୂପକୁ ଲକ୍ଷ୍ମୀକି ଦେଖାଉଛନ୍ତି, କାରଣ ଲକ୍ଷ୍ମୀଙ୍କର ଏ ରସଟା ଆସ୍ୱାଦନ କରିବାର ଅଛି, ସେଥିପାଇଁ ଲକ୍ଷ୍ମୀ ବର୍ତ୍ତମାନ ଭୟ କରିକି ଭଗବାନ ପାଖକୁ ଯାଉନାହାନ୍ତି। କିନ୍ତୁ ବ୍ରହ୍ମା, ଇଏ ହେଉଛି ଭକ୍ତର ମହିମା ଆଜ୍ଞା, ସଂସାର ଭଗବାନ ଯାହାର ଆଶ୍ରୟ ନିଅନ୍ତି, ଆଉ ଭକ୍ତର ଆଶ୍ରୟରେ ଭଗବାନ ରୁହନ୍ତି, ଭଗବାନଙ୍କର ସଂସାର କିଛି ନାହିଁ, ଭଗବାନଙ୍କର ସଂସାର ହେଲା ଭକ୍ତ, ଭକ୍ତର ସଂସାର ଭକ୍ତ ତାଙ୍କର ସଂସାର। ବ୍ରହ୍ମାଜୀ ଏତେ ଭୟଭୀତ ହେଇଯାଇଛନ୍ତି, ଜଣାପଡ଼ୁଛି ସେ ଆଜି ପ୍ରହ୍ଲାଦଙ୍କ ଆଶ୍ରୟ ଅଛନ୍ତି, ପାଖରେ ପ୍ରହ୍ଲାଦ ପାଖରେ ଠିଆ ହେଇଯାଏ, ଭୟ ହେଲା ପରେ ଆପଣ କ'ଣ କରିବେ, ଦେଖିବେ ଜଣେ ଗୁରୁଦେବ ବସିଛନ୍ତି କି ଭୟ, ଆପଣ ଆଙ୍ଗୁଠି ମାରିକି କହିବେ ନା ଇଏ ଯା। ଲକ୍ଷ୍ମୀ କହିଲେ, ପ୍ରେସି ସାକ୍ଷାତ ଶ୍ରୀ ପ୍ରେସିତା, ଲକ୍ଷ୍ମୀ ଯାଉନାହାନ୍ତି, ପ୍ରହ୍ଲାଦଙ୍କୁ ଧୀର ବାକ୍ୟରେ କହୁଛନ୍ତି, ପ୍ରହ୍ଲାଦଙ୍କୁ ପଠାଉଛନ୍ତି, ପ୍ରହ୍ଲାଦଂ ପ୍ରେଷୟାମାସ ବ୍ରହ୍ମାବସ୍ଥିତାନ୍ତିକେ ତାତ ପ୍ରସମୟି ପେହି ସୋପିତ କୋପିତମ ପ୍ରଭୁ। ହେ ତାତ, ବହୁତ ସୁନ୍ଦର ଭାବ ଦେଇଛନ୍ତି ଆଚାର୍ଯ୍ୟମାନେ, ଆଜ୍ଞା ଯାହାର ବାପା ସେଠି ପଡ଼ିକି ରହିଛି, ଯାହାର ଶରୀରକୁ ଭଗବାନ ବିଧାରଣ କରିସାରିଲେଣି, ଆଜି ତାକୁ ବ୍ରହ୍ମାଜୀ ବାବା ବୋଲି ଡାକୁଛନ୍ତି, ତାତ ବୋଲି ପୁତ୍ର ବୋଲି ଡାକୁଛନ୍ତି, ଆଉ ଯାହାର ଜଗତର କର୍ତ୍ତା ଯୋଉ ସିଂହାସନ ନୃସିଂହଦେବ ବସିଛନ୍ତି, ଯିଏ ପ୍ରକୃତ ପିତା, ତାଙ୍କ ଆଗରେ ପ୍ରହ୍ଲାଦଙ୍କୁ ବ୍ରହ୍ମାଜୀ କଣ କହୁଛନ୍ତି, ହେ ତାତ ପ୍ରହ୍ଲାଦ ପ୍ରେସ ଆମାସ, ପ୍ରହ୍ଲାଦଙ୍କୁ ପଠାଉଛନ୍ତି। ଆଚ୍ଛା ପ୍ରହ୍ଲାଦ କେଉଁଠି ଥିଲେ, ଏଠି କହୁଛନ୍ତି ବ୍ରହ୍ମାବସ୍ଥିତ ଅନ୍ତିକେ, ବ୍ରହ୍ମା ଏତେ ଚାଲା, ଭଗବାନ ଯେହେତୁ କ୍ରୋଧ କରୁଛନ୍ତି, ସେ କହିଲେ ମୁଁ ପ୍ରହ୍ଲାଦ ପାଖରେ ରହିଗଲେ ମୋତେ ସୁରକ୍ଷା ମିଳିବ, କାରଣ ଭଗବାନ କେବେ ହେଲେ ପ୍ରହ୍ଲାଦ ଉପରେ କ୍ରୋଧ କରିବେନି, ମୁଁ ବର ଦେଇଛି ନା ପ୍ରହ୍ଲାଦର ପିତାକୁ, ତେଣୁ ମୁଁ ପ୍ରହ୍ଲାଦର ଶରଣରେ ପଳେଇବି, ଭଗବାନଙ୍କ ଶରଣ ଗଲେ ତ ଭଗବାନ ଶାନ୍ତ ହଉନାହାନ୍ତି, ମୁଁ ପ୍ରହ୍ଲାଦର ଶରଣ ପଳେଇବି, ପ୍ରହ୍ଲାଦଙ୍କ ପାଖରେ ଅଛନ୍ତି, ଅନ୍ତିକେ ସମୀପେ ପ୍ରହ୍ଲାଦଙ୍କୁ କହୁଛନ୍ତି, ତା ତ ଉପେହି ଉପେହି ଗଛ ଗଛ ତୁମେ ଯାଅ, ପ୍ରହ୍ଲାଦ ଚାହୁଁଛି କେଉଁଠିକି ଯିବି, ସୋପିତେ କୋପିତମ ପ୍ରଭୁ, ସୋ ପିତା ପ୍ରତି କୋପିତମ ଭଗବତ ନାରାୟଣ ନୃସିଂହମ ସମୀପମ ଗଛ, ତୁମ ପିତା ପ୍ରତି କ୍ରୋଧ କରିଥିବା ଭଗବାନ ନୃସିଂହଦେବଙ୍କର ନାରାୟଣ ନୃସିଂହଦେବଙ୍କ ପ୍ରତି ତୁମେ ପାଖକୁ ଯାଅ, ଏତିକି କହିଲେ ପ୍ରହ୍ଲାଦ କ୍ରୋଧ କିଛି ଲାଗୁନି। ଆଉ ଭଗବାନ କେଉଁ ରୂପରେ ବସୁଛନ୍ତି ସେଠି, ନୃସିଂହ ରୂପରେ ନା, ଅଧା ହେଉଛନ୍ତି, କେତେ ପର୍ଯ୍ୟନ୍ତ ସିଂହ ରୂପ ଥିଲେ ଭଗବାନଙ୍କର, ଏତିକି ପର୍ଯ୍ୟନ୍ତ, ବକ୍ଷ ଏ ଗଳା କେଶର ପର୍ଯ୍ୟନ୍ତ, ତାପରେ ତ ସବୁ ହେଉଛି ନର ଶରୀର ସିଂହାସନରେ ବସୁଛନ୍ତି। ଆଜ୍ଞା, ମଣିଷକୁ ଶାସନ କରିବାକୁ ହେଲେ ବାକ୍ୟରେ ଶାସନ କରାଯାଏ, ପଶୁକୁ ଶାସନ କରିବାକୁ ହେଲେ ବାଡ଼ିରେ ଶାସନ କରାଯାଏ। ପଶୁ ଯଦି ରାଗିଗଲା ତ କ'ଣ କରାହବ, ବାଡ଼ି ଧରି ବାଡ଼େଇଲେ ସେମିତି ଠିକ ହବ, ପଶୁ ନାମ ଲଗୁଡ଼ି ଯଥା। ଆଜ୍ଞା, ଭଗବାନ ଆଜି କ୍ରୋଧ କରୁଛନ୍ତି, ସେ ଭଗବାନ କେମିତି ନା ଅଧା ନର ଅଧା ପଶୁ, ତାଙ୍କୁ କିଏ ଶାସନ କରିବ ଆଜ୍ଞା ସଂସାରରେ? ଭକ୍ତ ଶାସନ, ପ୍ରହ୍ଲାଦ ଶାସନ କରିବେ, ସେ ବାଡ଼ିରେ ଶାସନ କରିବେନି କି ବାକ୍ୟରେ ଶାସନ କରିବେ, ସେ ପ୍ରଣାମରେ ଶାସନ କରିଦେବେ। ଗୋଟିଏ ଭାବ ନେଇ କେବଳ ପ୍ରଭୁଙ୍କ ଚରଣରେ କମଳ ତଳେ ପଡ଼ିଯିବେ, ବିଶ୍ୱକୁ ଧ୍ୱଂସ ପ୍ରଳୟକାରୀ କ୍ରୋଧ ଶାନ୍ତ ହେଇଯିବେ। କେବଳ ଶାନ୍ତ ହବନି, ଭଗବାନଙ୍କର ଓଲଟା ଭାବ ଆସିଛି, ଯେଉଁଟା କ୍ରୋଧ ଥିଲା ସେଟା କୃପା ହେଇଯିବ, ସେ କ କ ଅକ୍ଷର ରହିଲା, କ୍ରୋଧଟା କୃପା ହେଇଗଲା ପ୍ରହ୍ଲାଦ ପାଇଁ। କହୁଛନ୍ତି ବିଜୟ ଧ୍ୱଜ ତାଙ୍କ ଟୀକାରେ ଲେଖୁଛନ୍ତି, ପ୍ରହ୍ଲାଦ ଚୈବ ବାତ୍ସଲ୍ୟମ ଦର୍ଶନ ଅପି ହରି। ପ୍ରଶ୍ନ ଆସିବ, ବ୍ରହ୍ମା କାହିଁକି ପ୍ରହ୍ଲାଦଙ୍କ ପାଖକୁ ପଠାଇଲେ, ସେ କେମିତି ଜାଣିଲେ ଯେ ଏ ପ୍ରହ୍ଲାଦଙ୍କୁ କେମିତି କହିଲେ ତୁମେ ନୃସିଂହଦେବ ନିକଟକୁ ଯାଅ, ବ୍ରହ୍ମା କେମିତି ଜାଣିଲେ ପ୍ରହ୍ଲାଦ ଶାନ୍ତ କରିପାରିବେ ବୋଲି? ନା, ଭଗବାନ ଯଦିଓ କ୍ରୋଧ କରିକି ସବୁଆଡ଼େ ଚାହୁଁଛନ୍ତି, କିନ୍ତୁ ପ୍ରହ୍ଲାଦକୁ ଚାହିଁଲା ବେଳେ ପ୍ରହ୍ଲାଦ କେବଳ ବାତ୍ସଲ୍ୟରେ ଚାହୁଁଛନ୍ତି, ପ୍ରହ୍ଲାଦ ଆଉ ଭଗବାନ ଜାଣିପାରୁଛନ୍ତି। ବ୍ରହ୍ମାଙ୍କୁ ସେଇ ମୁହୂର୍ତ୍ତରେ ଜଣାପଡ଼ିଲା ଯେ ଭଗବାନ ଚାହୁଁଛନ୍ତି ପ୍ରହ୍ଲାଦ ନିକଟରୁ କିଛି, କାରଣ ପ୍ରହ୍ଲାଦ ଦେଖୁଛନ୍ତି ମୂର୍ତ୍ତିମନ୍ତ, ତାଙ୍କୁ ତ କ୍ରୋଧ ଦେଖାଯାଉନି, ଆଉ ଭଗବାନ ପ୍ରହ୍ଲାଦକୁ ଚାହିଁଛନ୍ତି, ଏଇଟାକୁ ବ୍ରହ୍ମା ଜାଣିଦେଲେ। ବର୍ତ୍ତମାନ କ'ଣ କରୁଛନ୍ତି ନା, ବାତ୍ସଲ୍ୟ ମୂର୍ତ୍ତିମନ୍ତ ହରିଙ୍କ ନିକଟକୁ ପଠେଇଲେ ପ୍ରହ୍ଲାଦ, ପ୍ରହ୍ଲାଦ ଗଲେ। କାଲି ସ୍ତୁତି ଆରମ୍ଭ ହେବେ, କିନ୍ତୁ ପ୍ରହ୍ଲାଦଙ୍କର ମହିମାକୁ ଦେଖ, ଯେତେବେଳେ କହିଦେଲେ ତାତ ଉପେହି ଗଛ ସୋ ପିତେ କୋପିତମ ପ୍ରଭୁ, ତୁମ ପିତା ପ୍ରତି କ୍ରୋଧ କରିଥିବା ତୁମର ପ୍ରଭୁଙ୍କ ନିକଟକୁ ତୁମେ ଯାଅ। ଆଜ୍ଞା, ଆପଣ କୁହନ୍ତୁ, ଯେଉଁ ବ୍ରହ୍ମାଙ୍କର ବରରେ ଭଗବାନ କ୍ରୋଧ କରିଛନ୍ତି, ହିରଣ୍ୟ ପ୍ରହ୍ଲାଦ ବିଚାର କରିପାରିଥାନ୍ତେ ମୁଁ ତାଙ୍କ କଥା କାହିଁକି ମାନିବି, ତାଙ୍କ ପାଇଁ ତ ଭଗବାନ କ୍ରୋଧ କରୁଛନ୍ତି, ସିଏ ମୋ ବାପାକୁ ଏମିତି ବର ଦେଲେ ବୋଲି ତ ମୋ ବାପା ଏମିତି ଉତ୍ପାତ କଲେ, ନା ମୁଁ ତାଙ୍କ କଥା କାହିଁକି ମାନିବି? ନା, ବୈଷ୍ଣବ ସିଦ୍ଧାନ୍ତର ଶେଷ ସିଦ୍ଧାନ୍ତକୁ ସେ ଦେଲେ ଆଜ୍ଞା ପାଳନ। ବୈଷ୍ଣବ ସମାଜରେ କ'ଣ ଅଛି କି ଆଜ୍ଞା? ବୈଷ୍ଣବ ସମାଜରେ ଅଗ୍ରଗତି ହୁଏ ଆଜ୍ଞା ପାଳନରେ, ଅବନତି ହୁଏ ଅବଜ୍ଞାରେ। ଯିଏ ଆଜ୍ଞା ପାଳନ କରିକି ଗଲା ସେ ବୈଷ୍ଣବ ରାଜ୍ୟରେ ଅଗ୍ରଗତି କରିକି ପଳେଇବ। ଏଠି ବୁଦ୍ଧିଆ ଲୋକଙ୍କର ବୁଦ୍ଧି କାମ କରିବନି। ଆଗରୁ ମାଷ୍ଟର ମାନେ ପାଠ ପଢ଼ିଲା ବେଳେ ଆମକୁ କହିବେ ଏଟା ଗଧଟା, କାହିଁ ଗଧଟା ବୋଲି କୁହନ୍ତି? ଏଟା ବୁଦ୍ଧିଟା ଯାହା ପଢ଼େଇଲି ଏ ବୁଦ୍ଧିଟାକୁ ଖର୍ଚ୍ଚ କରୁନି, ଏଟା ଗଧ ଭଳିଆ କ'ଣ, ତୋର ଗଧ ଭଳିଆ ବୁଦ୍ଧି ମାଷ୍ଟର କୁହେ। କିନ୍ତୁ ଆଜ୍ଞା, ଏଇଠି ଗଧ ବୁଦ୍ଧି ହବାକୁ ପଡ଼ିବ, ବୈଷ୍ଣବ ରାଜ୍ୟରେ ଗଧ ବୁଦ୍ଧି କାମ କରିବ, ପଶୁ ବୁଦ୍ଧି କାମ କରିବ। ଦେଖିଛ ନା ଗଧ କେମିତି, ତାପରେ ଲୋଡ୍ ଦିଆ ହବ ସେ ପିଠିକି ଦେଖିକି ଠିଆ ହବ, ଲୋଡ୍ କରିସାରିଲା ପରେ ମାଲିକ କହିବ ଯା ଚାଲ, ପୁଣି ମାଲିକ ଆଣି ଓହ୍ଲେଇ ଦବ କହିବ ଯା, ପୁଣି ଆସି ମାଲିକ କତିରେ ଠିଆ ହବ। ଦୁଇ ଜଣ ବାଟରେ, ବାଟରେ କେହି ନାହାନ୍ତି, ମାଲିକ ତାର ଲୋଡ୍ କରିକି ଇଟା ଦଉଛି, ମାଲିକ ଆଣି ଘରେ ଅନଲୋଡ୍ କରୁଛି, ଦୁଇ ଜଣ ଖାଲି ଯା ଯା ବୋଲି କହିଦେଉଛନ୍ତି, ଗଧ ତାର ଚାଲିଛି, ନିଜ ବୁଦ୍ଧି କିଛି ଖର୍ଚ୍ଚ କରୁନି, ଯେଉଁ ରାସ୍ତାଟା ଦେଖିଛି ସେଇ ରାସ୍ତାରେ ଚାଲିଛି। ବୈଷ୍ଣବ ରାଜ୍ୟରେ ଏଇ ବୁଦ୍ଧିଟା ବୁଦ୍ଧି କାମ କରିବନି, ବୁଦ୍ଧିଆ ଲୋକମାନେ ଏଇଠି ରହିବେ, ଯେତେ ବୁଦ୍ଧିମାନ ଲୋକମାନେ ସେ ସଂସାର ରହିବେ, ଆଉ ଯେଉଁମାନେ ନିର୍ବୁଦ୍ଧିମାନ କେବଳ ହରିଭକ୍ତି କରିବେ ସେମାନେ ସେଠିକି ଯିବେ। ଦେଖନ୍ତୁ, ବ୍ରହ୍ମାଜୀ ସାଙ୍ଗେ ସାଙ୍ଗେ କହିବା ମାତ୍ରେ ଚାଲିଲେ, ତଥେତି ସନକୈ ରାଜନ୍ ମହାଭାଗବତାର୍ଭକ ଉପେତ୍ୟା ଭୂମିକାଏନ ନ ନାମ ବିଧୃତାଞ୍ଜଲି।
ଆଜ୍ଞା ସମସ୍ତେ ଭଗବାନ ନୃସିଂହଦେବଙ୍କୁ ସ୍ତୁତି କରିଛନ୍ତି, କିନ୍ତୁ ଆପଣ ଭାଗବତରେ କେଉଁଠି ଦେଖିବେନି କେହି କ'ଣ ତଳେ ପଡ଼ିକି ପ୍ରଣାମ କରିଛନ୍ତି, କେହି ଦଣ୍ଡବତ ପ୍ରଣାମ କରିନା। ପ୍ରହ୍ଲାଦ ଆଜି ଭଗବାନଙ୍କର ଏତେ ବଡ଼ କ୍ରୋଧକୁ ପ୍ରଶମିତ କରିଦେଲେ କେମିତି ଦେଖନ୍ତୁ। ତଥେତି ଯେତେବେଳେ ସାଙ୍ଗେ ସାଙ୍ଗେ କହିଲେ ଉପେଇ ଗଛ, ସାଙ୍ଗେ ସାଙ୍ଗେ ପ୍ରହ୍ଲାଦ କହୁଛନ୍ତି ତଥା ଏତି, ବ୍ରହ୍ମାଙ୍କୁ ସମ୍ମାନ ଦେଉଛନ୍ତି, ମୁଁ ଯାଉଛି ଆଜ୍ଞା ତଥା ଏତି, ଆପଣଙ୍କର ବାକ୍ୟକୁ ମୁଁ ମାନିବି। ପ୍ରହ୍ଲାଦ କେତେ ଆଜ୍ଞାବହକ ଥିଲେ, ତଥା ଇତି ସନକି ରାଜନ କେମିତି ଯାଉଛନ୍ତି, ହେ ରାଜନ ହେ ଯୁଧିଷ୍ଠିର ଭଗବାନ ଭଗବାନଙ୍କ ନିକଟକୁ ପ୍ରହ୍ଲାଦ କିଭଳି ଯାଉଛନ୍ତି। ସନକେ ଛୋଟ ବାଳକ ବାପା ଯାହାର ନାହାନ୍ତି, ବାପାଙ୍କର ମୃତ୍ୟୁକୁ ନିଜ ଆଖି ଆଗରେ ଦେଖିଛନ୍ତି, ଭଗବାନଙ୍କର ଐଶ୍ୱର୍ଯ୍ୟକୁ ଦେଖିଲେ, ପିତାଙ୍କର ମୃତ୍ୟୁକୁ ଦେଖିଲେ, ଆଉ ଭଗବାନ କିଭଳି ସ୍ତୁତି କରୁଛନ୍ତି, ସମସ୍ତେ ସମସ୍ତେ କିଭଳି ସ୍ତୁତି କଲେ ଦେଖିଲେ। ଅତି ବିନମ୍ର ନବବଧୂ ଭଳି ବିଦ୍ୟା ବଧୂ ଜୀବନ ନୂଆ ବହୁ ଭଳି ପ୍ରହ୍ଲାଦ ସନକେ ରାଜନ ହେ ରାଜନ ଧୀରେ ଧୀରେ ପ୍ରହ୍ଲାଦ ପାଦ ପକେଇ ପକେଇ ଯାଉଛି। ଯାଇ କଣ କଲେ, କିଏ ଯାଉଛନ୍ତି ନା ମହାଭାଗବତ ଅର୍ଭକ, ନିଜର ଶିଷ୍ୟକୁ ପ୍ରହ୍ଲାଦ ନାରଦ ମୁନି ତଳେ ଚରିତ କହୁଛନ୍ତି ରାଜସୀୟ ଯଜ୍ଞରେ ଯୁଧିଷ୍ଠିର ମହାରାଜଙ୍କ ଆଗରେ ମହାଭାଗବତ ଅର୍ଭକ, ସେ ବାଳକ କିଏ ନା ମହାଭାଗବତ। ପ୍ରହ୍ଲାଦଙ୍କର ସବୁବେଳେ ବିଶେଷଣ ଅଛି, କେବେ କେବେ ଖାଲି ପ୍ରହ୍ଲାଦ ଲେଖା ହେଇନଥିବ, ମହାଭାଗବତ। ଯାଇ କଣ କଲେ, ଉପେତ୍ୟ ଭୂମିକା ଏନ ନନାମ ବିଦ୍ରୁତାଞ୍ଜଳି, ଶରୀରକୁ ଭୂମିରେ ଲଗେଇଦେଲେ, ଅର୍ଥାତ୍ ଦଣ୍ଡବତ ପ୍ରଣାମ କଲେ, କିଭଳି ନା ବିଦ୍ରୁତାଞ୍ଜଳି କର ଯୋଡ଼ିକି ପ୍ରହ୍ଲାଦ ଭଗବାନ ନୃସିଂହଦେବ ସିଂହାସନରେ ବସୁଛନ୍ତି, ସେ ପାଦ ତଳେ ପଡ଼ିବ ସାଙ୍ଗେ ସାଙ୍ଗେ। କାରଣ ଭଗବାନଙ୍କୁ ପାଇବାକୁ ହେଲେ ପାଳିତ ପଶୁର ବୁଦ୍ଧି ଦରକାର। ହିନ୍ଦୀରେ ଯାହାକୁ କୁହନ୍ତି ଯେମିତି କୁତା ପାଲତୁ କୁତା, ଆମ ଓଡ଼ିଆରେ କୁହନ୍ତି ପାଳିବା କୁକୁର ପୋଷା କୁକୁର, ହିନ୍ଦୀରେ କୁହନ୍ତି ପାଲତୁ କୁତା। ପାଲତୁ କୁତା ବୁଦ୍ଧି ବା ପୋଷିବା କୁକୁରର ବୁଦ୍ଧି ଦରକାର ଏଇ ବୈଷ୍ଣବ ରାଜ୍ୟରେ। ପୋଷା କୁକୁର ଦେଖିଛନ୍ତି ନା, ଖାଇବାକୁ ଦିଆଯାଉ ନ ଦିଆଯାଉ ତାର କିଛି କାମ ନା, ତାର ମାଲିକ ଚାହିଁକି ବସିଥିବ, ବିରୋଧ ଲୋକ ଆସିଲା ଟିକେ ଭୁକିବ, ମାଲିକ ଯାହା ଦେଲା ଖାଇକି ସନ୍ତୁଷ୍ଟ ହବ। ଗୋଟେ ଜୀବନକୁ ସମର୍ପଣ କରିଛି କୁକୁର, ତାର ଦେହ ସୁଖକୁ ବି ଛାଡ଼ିକି, ଏପରିକି ତାର ପରିସ୍ରା ଯିବା ଝାଡ଼ା ଯିବା ମାଲିକ ଉପରେ ନିର୍ଭର କରୁଛି। କାନ୍ଦିବ କାଁ କାହିଁକି କାନ୍ଦିଲେ ମାଲିକ ଆସି ଖୋଲିଲେ ସେ ଝାଡ଼ା ଯିବ ପରିସ୍ରା ଯିବ। ଯାହାର ମଳମୂତ୍ରର ପରାଧୀନତା ଅଛି ତା ନିକଟରୁ ବୈଷ୍ଣବ ଶିଖିବାକୁ ପଡ଼ିବ। ସ୍ୱତନ୍ତ୍ର ଭଗବାନଙ୍କୁ ପାଇବାକୁ ହେଲେ ସମ୍ପୂର୍ଣ୍ଣ ସ୍ୱତନ୍ତ୍ରତା ଆମକୁ ତ୍ୟାଗ କରିବାକୁ ପଡ଼ିବ। ଆମର ସ୍ୱତନ୍ତ୍ର ଥିଲା ପର୍ଯ୍ୟନ୍ତ ଆମେ ଭଗବାନଙ୍କୁ ପାଇପାରିବା। ପ୍ରହ୍ଲାଦ ଆଜି ସବୁ ଛାଡ଼ିଦେଲେ ଭଗବାନଙ୍କ ଆଗରେ, ଅନାଥ ବାଳକ ଭଳି ଦେବତାମାନଙ୍କ ସମ୍ମୁଖରେ, ସତ ଯେପରି ଦେବତାମାନଙ୍କୁ ଜଣାଉଛନ୍ତି ଆରେ ତୁମେ ଭକ୍ତି ଜାଣିଲେ ବି ଅଷ୍ଟାଙ୍ଗ ପ୍ରଣାମ ଟିକେ କରିପାରୁନ, କି ସାଷ୍ଟାଙ୍ଗ ପ୍ରଣାମ ଟିକେ କରିପାରୁନ, ଭଗବାନଙ୍କୁ ଟିକେ ପ୍ରଣାମ କରିପାରୁନ। ଧୀରେ ଧୀରେ ପ୍ରହ୍ଲାଦ ଗଲେ ବିଦ୍ରୁତାଞ୍ଜଳି ହାତକୁ ଯୋଡ଼ିକି ଭଗବାନଙ୍କ ଆଗରେ ପଡ଼ିଗଲେ, ପ୍ରଭୁଙ୍କ ଆଗରେ ପଡ଼ିଗଲେ। କେଉଁ ଭାବରେ ପଡ଼ିଲେ, ଦିନ ଭାବରେ ଭଗବାନଙ୍କୁ ପ୍ରଣାମ କରାଯାଏ। ସଂସାରକୁ ପ୍ରଣାମ କଲା ପରେ ସଂସାର ପ୍ରଣାମର ମୂଲ୍ୟ ଦେଉଛି ଆଜ୍ଞା। ଆପଣ ବାପାଙ୍କୁ ପ୍ରଣାମ କରନ୍ତୁ, ଗୁରୁଜନଙ୍କୁ ପ୍ରଣାମ କରନ୍ତୁ, ଯାହାକୁ ପ୍ରଣାମ କରନ୍ତୁ, ସେ ପଦେ କଥା କହିଦେଉଛି, କହୁନି ବାପା ଭଲ ଅଛୁ ନା, ତୋର ମଙ୍ଗଳ ହୁଅ, ତୋ ପିଲା ଛୁଆ ଶାନ୍ତିରେ ରୁହନ୍ତୁ। ଆପଣ ଦେଖିବେ ଗାଁ ଗହଳିରେ ବୁଢ଼ା ବ୍ରାହ୍ମଣମାନଙ୍କୁ ଆମେ ଯେତେବେଳେ ହାତ ଯୋଡ଼ିକି ପ୍ରଣାମ କରୁ, ସେ ଆମକୁ ଆଶୀର୍ବାଦ ଦେଇପାରନ୍ତିନି ବା କିଛି କୁହନ୍ତିନି, ଖାଲି ଏମିତି କୁହନ୍ତି। ଆମେ ଭଗବାନଙ୍କ ଆଗରେ ପ୍ରଣାମ କରୁଛେ, ଭଗବାନଙ୍କୁ କିଛି ମୂଲ୍ୟ ଦେବେନି, କିନ୍ତୁ ପ୍ରଣାମର ଭାବ ଦରକାର ନା। ଆଜି ପ୍ରଣାମ ଭାବରେ ନୃସିଂହଦେବଙ୍କୁ ଶାନ୍ତ କରିଦେଲେ, କାହିଁକି ନା ପ୍ରହ୍ଲାଦ ଗୋଟେ ପରୀକ୍ଷା ଆସିଛି। ଗୋଟିଏ ପକ୍ଷରେ ଭଗବାନ ନୃସିଂହଦେବ ନିରପେକ୍ଷ ଭାବରେ ବସିଛନ୍ତି, ଗୋଟିଏ ପକ୍ଷରେ ସମଗ୍ର ଦେବତା ସମାଜ ଠିଆ ହୋଇଛନ୍ତି,
ଆଉ ଦେବତାଙ୍କର ବିରୋଧୀ କୋଳରେ ଜନ୍ମ ହେଇଥିବା ପ୍ରହ୍ଲାଦ ଆଜି ଗୋଟିଏ ପାଖରେ ଠିଆ ହେଇଛି। ଦେବତାମାନେ ଆଜି ଦେଖିବେ ପ୍ରହ୍ଲାଦ ଚିନ୍ତା କରୁଛି ମୋର ଦୁଇ କୂଳ ପଳେଇବ, ମୋର ଦୁଇ କୂଳ ଭକ୍ତିରେ ମୁଁ ଭଗବାନ ଯଦି ପ୍ରସନ୍ନ ନ କରିପାରିଲି କେମିତି ବା ପ୍ରସନ୍ନ କରିବି ଏଇ ଚିନ୍ତାରେ ରହିଛନ୍ତି। ଆଉ ଦ୍ୱିତୀୟରେ ଯଦି ପ୍ରସନ୍ନ ନ କରିପାରିଲି ମୋତେ କୃପା ବି କେମିତି ମିଳିବ ଭଗବାନଙ୍କ, ଆଉ ଦେବତାମାନେ ମୋତେ କଣ ଭାବିବେ, ଆଉ ବ୍ରହ୍ମାଜୀ ମୋତେ ଏତେ ବଡ ବଡ ଭରସାରେ କହିଛନ୍ତି ତୁ ଯା ବାପା। ପ୍ରହ୍ଲାଦ ଗର୍ବରେ ଆସୁନାହାନ୍ତି, ନିରାଶ ମନୋଭାବରେ ଆସୁଛନ୍ତି, ଦୁଃଖିତ ଅନ୍ତରରେ ଆସୁଛନ୍ତି। ଆରେ ମୁଁ ଅସୁର ଲୋକ କଣ କରିବି, ବର୍ତ୍ତମାନ ମୋ କୂଳର ସମ୍ମାନ ଯିବ, ଅସୁର ସମାଜର ଲୋକମାନେ ହସିବେ, ଦେଖ ଦେବତାମାନେ ପ୍ରସନ୍ନ କରିପାରିଲେ ଭଗବାନଙ୍କୁ, ଇଏ ଗଲା, ଆଉ ଦେବତାମାନେ ବି ହସିବେ। ତେଣୁ ବର୍ତ୍ତମାନ ପୁରା ନିରାଶ, ଦୁଇ କୂଳକୁ ହରେଇକି ଲୋକ ଯେଉଁ ଅବସ୍ଥାରେ ଥାଏ ପ୍ରହ୍ଲାଦ ସେଇ ଅବସ୍ଥାରେ, ଆରେ ମୋ ପିତା ତ ପଳେଇ ଯାଇଛନ୍ତି, ଆଜି ଏ ପିତା ଯଦି ପ୍ରସନ୍ନ ନ ହେବେ ଜାଗତିକ ପିତା ଚାଲିଗଲେ, ଏ ଜନ୍ମ ଦେଇଥିବା ପିତା ସିନା ଚାଲିଗଲେ, ତାକୁ ସେ ତାଙ୍କର ତ ବିନାଶ ହେଇଗଲା। ଏ ଜଗତର ପିତା ନାରାୟଣ ମୋତେ ମୋ ଉପରେ ପ୍ରସନ୍ନ ହେବେ, ତ ସେଥିପାଇଁ ସେ କହୁଛନ୍ତି ଉପେତ୍ୟ ଭୂମିକାୟନ ନନାମ ବିଦ୍ରୁତାଞ୍ଜଳି, ପୁରା ହାତ ଯୋଡ଼ିକି ଭୂମିରେ ସ୍ୱରକୁ ଲଗେଇ ଦେଇକି ପୁରା ଦିନ ଭାବରେ ପ୍ରଣାମ କରୁଛନ୍ତି। କେଉଁ ଭାବରେ, ଯେଭଳି ଗୌରାଙ୍ଗ ମହାପ୍ରଭୁ ବୈଷ୍ଣବମାନେ ପ୍ରାର୍ଥନା କରିଛନ୍ତି, ତୋମାର ଚରଣ ଲାଗି ସବତ୍ୟାଗିନୁ, ତୋମାର ଚରଣ ଲାଗି ସବତ୍ୟାଗିନୁ, ତୋମାର ଚରଣ ଲାଗି ସବତ୍ୟାଗିନୁ, ତୋମାର ଚରଣ ଲାଗି ସବତ୍ୟାଗିନୁ, ଶୀତଳ ଚରଣ ପାୟା, ଶୀତଳ ଚରଣ ପାୟା, ଶୀତଳ ଚରଣ ଶରଣଲାଇନୁ, ଶରଣଲାଇନୁ ଗୌରାଙ୍ଗ ତୁମି ମୋରେ ଦୟା ନ ଛାଡ଼ି ହ, ଗୌରାଙ୍ଗ ତୁମି ମୋରେ ଦୟା ନ ଛାଡ଼ି, ଚରଣେ ରାଖି ହ, ଚରଣେ ରାଖି ଗୌରାଙ୍ଗ ତୁମି ମୋରେ ଦୟା ନ ଛାଡ଼ି ହ, ଗୌରାଙ୍ଗ ତୁମି ମୋରେ ଦୟା ନ ଛାଡ଼ି।
ଯେଭଳି ଶରଣାଗତ ଭକ୍ତ ସବୁ ତ୍ୟାଗ କରି ଯାଇକି ଭଗବାନଙ୍କ ପାଖରେ ପହଞ୍ଚେ, ସେଭଳି ପ୍ରହ୍ଲାଦ ଆଜି ସେଇଭଳି ଯାଉଛନ୍ତି, ଭୂମିକାୟନ ଶରୀରକୁ ଲଗେଇ ଦେଇଛନ୍ତି ଭୂମିରେ, ବିଦ୍ରୁତାଞ୍ଜଳି ହାତ ଯୋଡ଼ିଛନ୍ତି, କାରଣ ମୁଁ ସବୁ ତ୍ୟାଗ କରିକି ପ୍ରଭୁ ଆସୁଛି। ବାବା ତ ଚାଲିଗଲେ, ଦେବତାମାନେ ସାକ୍ଷୀ ରହିଛନ୍ତି, ବ୍ରହ୍ମା ପଠାଉଛନ୍ତି ଆପଣ ଶାନ୍ତ ହେବେ କି ନାହିଁ, ଆଉ ମୁଁ ନିଚ ଜାତିର ଲୋକ, ତାଙ୍କ ସ୍ତୁତିରେ ପାଞ୍ଚଟି ସ୍ତୁତି ତାଙ୍କର କେବଳ କରିବେ, ନିଜର ଯୋଗ୍ୟତା ମୋର ଅଛି କି ନାହିଁ, ମୁଁ ଭଗବାନଙ୍କୁ ଶାନ୍ତ କରିପାରିବି ବୋଲି ବ୍ରହ୍ମା ମୋତେ ପଠାଉଛନ୍ତି, କିନ୍ତୁ ମୋର ଯୋଗ୍ୟତାକୁ ମୁଁ କୋଉଠି ହିସାବରେ ଦେଖିପାରୁନି। ଶେଷକୁ ମନକୁ ବୁଝେଇକି ସ୍ତୁତି କରିବେ, ତୁମାର ଚରଣ ଲାଗି ସବୁ ତ୍ୟାଗିଲୁ, ଶୀତଳ ଚରଣ ପାୟା ଶରଣ, ଯେଭଳି ଭକ୍ତ କରେ ତା ପରବର୍ତ୍ତୀ ପଦରେ ନାହିଁ। କେଉଁ ଭାବରେ ଶରଣାଗତ ହେବା ଦରକାର, କେଉଁ ଭାବରେ ପ୍ରଣାମ କରିବା ଦରକାର, କେଉଁ ଭାବରେ ଭଗବାନଙ୍କ ଶରଣାଗତ। ଆମେ ଶରଣାଗତ ହେଇଛେ କିନ୍ତୁ ଭାବବା ନାହିଁ। କିଏ ଶରଣାଗତ ହେଇନି ଆଜ୍ଞା? ଗୋଟିଏ ପଶୁକୁ, ଗୋଟିଏ ପକ୍ଷୀକୁ, ଗୋଟିଏ କୁଆକୁ, ଗୋଟିଏ ପାରାକୁ ତମକୁ ଆପଣ ଟାଇମ୍ ହିସାବରେ ଖାଇବାକୁ ଦେଲେ ସେ ଟାଇମ୍ ହିସାବରେ ଆସିକି ପହଞ୍ଚିଯାଉଛି, ତାର ଗୋଟିଏ ସେକେଣ୍ଡ ପଡ଼େ ସେପଟ ପଟ। ଆମକୁ ସଂସାରରେ କିଛି ସୁଖ ଭୋଗ ମିଳୁଛି, ପ୍ରଭୁ ଦଉଛନ୍ତି, ଆମେ ତାଙ୍କୁ ଭଜନ କରୁଛେ, କିନ୍ତୁ ଏଇଟା ଶରଣାଗତିର ପୂର୍ଣ୍ଣ ଅଙ୍ଗ ନୁହେଁ। ଶରଣାଗତି କେତେବେଳେ ପୂର୍ଣ୍ଣ ହବ? ଯେତେବେଳେ ସଂସାରର ଦି କୂଳର ଆଶା ଛାଡ଼ିବ। ମୋର ଏ ଜନ୍ମ ଆଉ ପରଜନ୍ମର କୌଣସି ସୁଖ ନାହିଁ, ମୋର ସୁଖ ହେଲା କେବଳ ହରି ଶରଣ ସେବା, ହରି ଗୁରୁ ବୈଷ୍ଣବଙ୍କର ସେବା, ମୋର ସୁଖ କିଛି ନାହିଁ, ସେଇଟା ଶରଣାଗତିର ପୂର୍ଣ୍ଣ ଅଙ୍ଗ। ସେ କହୁଛନ୍ତି ଏକୁଲ ଅକୁଲ ଆମି ଦିନୁ ତିଲାଞ୍ଜଲି, 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 ରାଖିଓ ଚରଣେ ମୋରେ, ରାଖିଓ ଚରଣେ ମୋରେ, ରାଖିଓ ଚରଣେ ମୋରେ, ରାଖିଓ ଚରଣେ ମୋରେ, ଆପନାର ବୋଲି, ଆପନାର ବୋଲି ଗୌରାଙ୍ଗ ତୁମି ମୋରେ ଦୟା ନ ଛାଡ଼ି। ଗୌରାଙ୍ଗ ତୁମି ମୋରେ ଦୟା ନ ଛାଡ଼ିଓ, ଗୌରାଙ୍ଗ ତୁମି ମୋରେ ଦୟା ନ ଛାଡ଼ିଓ।
କାରଣ ଭକ୍ତିରେ ଆଶ୍ରୟ ହେଉଛି ମୁଖ୍ୟ, ଭଗବାନ ଆଶ୍ରୟ ଦେଖିବେ। ଏ କାହା ଉପରେ ଭରସା କରୁଛି? ନାମ କଲାବେଳେ ସେୟା ନାମ ପ୍ରଭୁ ଦେଖିବେ, ଇଏ ମୋ ଉପରେ କେତେ ଭରସା କରୁଛି। ଭକ୍ତିରେ ଟୋଟାଲ ସବୁ ଭାବ ଆଉ ଆଶ୍ରୟ ଉପରେ ସିଦ୍ଧି। ଗୁରୁବର୍ଗ ଗୁରୁଦେବ ଦେଖିବେ, ଇଏ ମୋ ଉପରେ କେତେ ଭରସା କରୁଛି। ଭଗବାନ ସମସ୍ତେ ଭରସାକୁ ଚାହିଁଛନ୍ତି, ଆମ ଆଶ୍ରୟକୁ ଚାହିଁଛନ୍ତି। ପ୍ରହ୍ଲାଦ ଆଜି କେମିତି ଜୟ କରିଗଲେ କି? କେବଳ ଭଗବାନଙ୍କ ଆଗରେ ପ୍ରଭୁ ମୋତେ ଦୟା ଛାଡ଼ିବେନି ଆଉ, ଗୌରାଙ୍ଗ ତୁମି ମୋରେ ଦୟା ନ ଛାଡ଼ିବ, କାରଣ ମୁଁ ଆପଣଙ୍କର ରାଙ୍ଗା ରଙ୍ଗୀମ ଚରଣରେ ମୁଁ ଆଶ୍ରୟ ନେଇଛି, ମୋର ପୂର୍ଣ୍ଣ ଭରସା ଅଛି। କାହିଁକିନା ମୁଁ ଦୁଇ କୂଳକୁ ଛାଡ଼ି ଦେଇଛି, ମୋର ଭରସା ସଂସାର କିଛି ନାହିଁ। ସଂସାରର ଆଶ୍ରୟ ଥିଲା ପର୍ଯ୍ୟନ୍ତ ଭଗବତ ଆଶ୍ରୟ ପୂର୍ଣ୍ଣ ଭାବରେ ମିଳିବା ଅସମ୍ଭବ, ଅସମ୍ଭବ। ନାମ ପ୍ରଭୁ ଆମେ ନାମ କରୁଥିଲା ବେଳେ ନାମ ପ୍ରଭୁ ଦେଖିବେ ମୋ ଉପରେ କେତେ ଭରସା କରିଛି। ଭଗବତ ବିଗ୍ରହ ସେବା କଲାବେଳେ ଭଗବାନ ବି ଦେଖିବେ ଇଏ ମୋର କେତେ ଭରସା କରିକି ସେବା କରୁ। ସମସ୍ତେ ଆଶ୍ରୟ ଚାହୁଁଛନ୍ତି, କେତେ ତାଙ୍କୁ ପରସେଣ୍ଟ ଆମେ ଆଶ୍ରୟ କରିଛେ। ଆମେ ଯେଉଁ ଭାବରେ ଭରସା କରିବା ଭଗବାନ ସେଇ ଭାବରେ ଆମକୁ ଦେବେ। ଆଜି ପ୍ରହ୍ଲାଦ ବଡ଼ ପରୀକ୍ଷାରେ ପଡ଼ିଯାଇଛନ୍ତି। ଏ ପ୍ରହ୍ଲାଦର ଭାବକୁ ଦେଖିବେ, ଏଟା କ'ଣ ଛୋଟିଆ କାମ ନାହିଁ। ପ୍ରହ୍ଲାଦ ଭୟଭୀତ ହେଇଗଲେଣି, ସନାକେ ଧୀରେ ଧୀରେ କାହିଁକି ହେଲେ ଭୟରେ? କେଉଁଥିପାଇଁ ଭୟ? ଭଗବାନଙ୍କୁ ଭୟ ନାହିଁ, ଭୟ ହେଉଛି ଏତେ ବଡ଼ ବଡ଼ ମହାତ୍ମାମାନେ ଯାହାଙ୍କୁ ପ୍ରସନ୍ନ କରିପାରିଲେନି। ଆରେ ଜାତିରେ ଦେବତ୍ୱ, ଶୁଦ୍ଧ ସତ୍ତ୍ୱ ଯାହାଙ୍କର ପ୍ରଭାବ, ବୁଦ୍ଧି ଯାହାଙ୍କ ବୁଦ୍ଧିରେ ସବୁବେଳେ ସତ୍ୱଗୁଣ ପ୍ରଭାବ ହେଉଛନ୍ତି, ଯେଉଁମାନଙ୍କର ବଚନ ଶୁଦ୍ଧ, ଯେଉଁମାନେ ଦେବଜାତିର, ଯେଉଁମାନେ ଭଗବାନଙ୍କୁ ଉପାସନା କରନ୍ତି, ଯେଉଁ ବ୍ରହ୍ମା ପ୍ରଭୁଙ୍କର ନାଭି କପାଳରୁ ବାହାରୁଛନ୍ତି, ସିଏ ତାଙ୍କୁ ପ୍ରସନ୍ନ କରିପାରିଲେନି। ଆରେ ମୁଁ ଅସୁର କୂଳର ଛୁଆ, ମୁଁ କ'ଣ ପ୍ରସନ୍ନ କରିବି? ପରୀକ୍ଷାରେ ସମ୍ମୁଖୀନ ହେଇକି ଯାଉଛନ୍ତି, କିନ୍ତୁ ଆଗେ ଯାଇ ଭଗବାନଙ୍କ ଚରଣ କମଳରେ ପଡ଼ିଗଲେ କେମିତି ସବୁ ଆଶା ଛାଡ଼ି ଦେଇକି, ବିଦ୍ରୁତା ଅଞ୍ଜଲି ଦି କୂଳର ଆଶା ଛାଡ଼ିଦେଲେ। ମୋ ପିତା ଚାଲିଗଲେ, ପ୍ରଭୁ ଆପଣ ଆପଣ ମୁଁ ପିତା ରୂପରେ ଜଗତ ଜଗତପତିଙ୍କୁ ପିତା ରୂପରେ ଜଗତ ପ୍ରଭୁଙ୍କୁ ଜଗତ ପିତାଙ୍କୁ ମୁଁ ପିତା ରୂପରେ ବର୍ଣ୍ଣନା କରିଛି, ଆପଣ ମୋତେ ରଖିଲେ ରଖିଲେ ମାରିଲେ ମାରିଲେ ଏଇ ଭାବରେ ଯାଇ ପଡ଼ିଗଲି। କାଲି ଆମେ ଶୁଣିବା ଭଗବାନ ପ୍ରହ୍ଲାଦଙ୍କ ଭାବରେ ଏମିତି ଭୁଲ କାମ କରିଦେଲେ। ମୁଁ ଏତେ ବଡ଼ ପ୍ରବଚକ ନାହିଁ, ମୋ ଦୃଷ୍ଟିରେ ମୋତେ ଭୁଲ ଲାଗୁଛି। ଆରେ ସମସ୍ତଙ୍କ ଆଗରେ ଭଗବାନ ତାଙ୍କ ହାତରେ ମୁଣ୍ଡଟାକୁ ପ୍ରହ୍ଲାଦ ଏବଂ ମସ୍ତକ ଉପରେ ହସ୍ତ ରଖିଦେଲେ। କାହିଁକି ଆପଣ ଦେଖିଛନ୍ତି କେଉଁ ଅବତାରରେ ଭଗବାନ ଭକ୍ତର ମସ୍ତକ ଉପରେ ହସ୍ତ ରଖିଦିଅନ୍ତି? ରଖିଦେଲେ କାହା ଆଗରେ? ଦେବତାମାନଙ୍କ ଆଗରେ, ଦେବତାମାନଙ୍କ ଆଗରେ। ଆଉ ରୂପ କେଉଁ ରୂପ? ଆରେ ମୁଁ ନୃସିଂହ ରୂପରେ, ମୁଁ ସିଂହ ରୂପରେ ତ କୃପା କରୁନି। ଭଗବାନ ହସ୍ତ ତ ମନୁଷ୍ୟ ବିଷ୍ଣୁଙ୍କର ହସ୍ତ ନା, ଆଉ ଦୁଇଟା କୃପା କରୁଛନ୍ତି। ଯେଉଁ ହାତରେ ହିରଣ୍ୟକଶିପକୁ ମାରିଛନ୍ତି ସେ ରକ୍ତ ଲାଗିଛି ନା, ସେ ନଖରେ ସବୁ ରକ୍ତ ଲାଗିଛି। ଭଗବାନ ହିରଣ୍ୟକଶିପକୁ ମାରି ସାରିଲା ପରେ ପ୍ରହ୍ଲାଦଙ୍କ ମସ୍ତକ ଉପରେ ଯେଉଁ ରଖୁଛନ୍ତି ହସ୍ତଟିକୁ, ସେଥିରେ ଦୁଇଟା କୃପା କରୁଛନ୍ତି। ରେ ପ୍ରହ୍ଲାଦ, ମୋ ଭକ୍ତର ଆଉ ମୋର ଦୁଇ ଜଣ କୃପା ତୁ ପାଇଛୁ, ତୁ ବର୍ତ୍ତମାନ ରାଜା ହବୁ। କାରଣ ସେଇଥିରେ ପ୍ରହ୍ଲାଦଙ୍କର ଏ ବାପିତାଙ୍କର ରକ୍ତରେ ରଞ୍ଜିତ ସେ ହସ୍ତ। ସତ ଯେଭଳି ଭଗବାନ ନୃସିଂହଦେବ ଆଜି ପ୍ରହ୍ଲାଦଙ୍କୁ ରାଜା କରୁଛନ୍ତି, ନା ମୁଣ୍ଡରେ ରଖିଦେଲେ, ତାମାନେ ତୁ ବାପାର କୃପାରୁ ବି ବଞ୍ଚିତ ହେଇନୁ। କାରଣ ପ୍ରହ୍ଲାଦ ଭୟ କରୁଥିଲେ, ମୋ ପିତା କ'ଣ ମୋତେ କୃପା କରିବି ଏ କାମ ପାଇଁ? ସଂସାର ସମସ୍ତେ କହିବେ ଆଜି ବାପାଙ୍କୁ ମରେଇଦେଲା ଏଭଳି ଏ ଭକ୍ତ। କିନ୍ତୁ ଭଗବାନ ନୃସିଂହଦେବ ଆଜି କୃପା କରିକି ଦୁଇଟା ଜିନିଷ ପ୍ରତିପାଦନ କରୁଛନ୍ତି, ପ୍ରହ୍ଲାଦ ତୁ ପିତୃ କୃପାରୁ ବଞ୍ଚିତ ହୋଇନୁ କି ମୋ କୃପାରୁ ବଞ୍ଚିତ ହୋଇନୁ। ଭଗବାନ ଏତେ ଭୋଳ ହେଇଗଲେ ଆଜି ଅସୁର ବାଳକ ଉପରେ ଏଟାକୁ ଅହେତୁକି କୃପା କୁହାଯାଏ, କିଛି ହେତୁ ନାହିଁ, କିଛି କୁହାଯାଇପାରିବନି। ଦୁଇ ଜଣ ବାଳକ ଧ୍ରୁବ ପାଇଥିଲେ କୃପା, କିନ୍ତୁ ପାଦ ପଦ୍ମର ଛାୟା କୃପା ପାଇଥିଲେ, କିନ୍ତୁ ପ୍ରହ୍ଲାଦ ଏଇଥିପାଇଁ ଶ୍ରେଷ୍ଠ ଆଜି ଭଗବାନ ତାଙ୍କ ମୁଣ୍ଡ ପ୍ରହ୍ଲାଦଙ୍କ ମୁଣ୍ଡର ଉପରେ ହସ୍ତକୁ ରଖିଦେଲେ। ସେଇଟା ସେ ସ୍ତୁତିରେ କହିବେ, ଚିନ୍ତା କରି ପ୍ରଭୁ ଆପଣ ରଖିଥାନ୍ତି, ଯଦି ଏକାନ୍ତ ରଖିଥାନ୍ତି ମୋର କିଛି ଦୁଃଖ ହେଇନଥାନ୍ତା, କିନ୍ତୁ ଲକ୍ଷ୍ମୀଙ୍କ ଆଗରେ, ବ୍ରହ୍ମାଙ୍କ ଆଗରେ, ଶିବଜୀଙ୍କ ଆଗରେ ମୋ ମୁଣ୍ଡ ଉପରେ ଆପଣ ହସ୍ତ ରଖିଦେଲେ। ମୁଁ ଅସୁର କୂଳର ଲୋକ ନା, ଭଗବାନ ଅସୁରକୁ ଛୁଅନ୍ତି ନା, କିନ୍ତୁ ଅସୁର କୂଳକୁ କୃତାର୍ଥ କଲେ ଏଇ ବଂଶରେ ପ୍ରହ୍ଲାଦ ବଳି ବଳି କଣ କଲେ, ଆଙ୍କର ଶିଷ୍ୟ ବଳି ମୁଣ୍ଡରେ ମୁଣ୍ଡରେ ପ୍ରଭୁଙ୍କର ଚରଣକୁ ଧାରଣ କରି ମସ୍ତକରେ। କିନ୍ତୁ ପ୍ରହ୍ଲାଦ ବଡ଼ ଭାଗ୍ୟବାନ। କାଲି ଆମେ ଶୁଣିବା ଆଜ୍ଞା ଭଗବାନଙ୍କର ନଖରୁ ଶିଖ ପର୍ଯ୍ୟନ୍ତ କ୍ରୋଧ ଥିଲା, କିନ୍ତୁ ପ୍ରହ୍ଲାଦକୁ ଛୁଇଁ ଦେଲା ପରେ କ୍ରୋଧଟା କୃପା ହେଇଗଲା। ସେ କୃପା କରିବେ କ'ଣ? କ୍ରୋଧକୁ ଶାନ୍ତ କରିବା ଦରକାର ପଡ଼ିଲାନି, ଭଗବାନ କାଲି କୃପା ସାଗରରେ ବୁଡ଼ିଯିବେ। ଭଗବାନ ଓଲଟା ହେଇଗଲା, ଦେବତାମାନେ ଦେଖୁଛନ୍ତି ଆରେ ପ୍ରଭୁ କ'ଣ ଓଲଟା ହେଇଗଲେ ସାଙ୍ଗେ ସାଙ୍ଗେ, ଆମେ ପ୍ରହ୍ଲାଦକୁ ପଠେଇଥିଲୁ ପ୍ରହ୍ଲାଦ ପ୍ରଭୁକୁ ଶାନ୍ତ କରିବେ, କିନ୍ତୁ ପ୍ରହ୍ଲାଦଙ୍କୁ ପ୍ରଭୁକୁ ଶାନ୍ତ କଲେନି। ପ୍ରଭୁ କ'ଣ ବର୍ତ୍ତମାନ ତାଙ୍କୁ ଲେହନ କଲେଣି? ପ୍ରହ୍ଲାଦଙ୍କର ମସ୍ତକକୁ ଭଗବାନ ସିଂହ ରୂପରେ, ମଣିଷର ସ୍ନେହ ଅଧିକ ନୁହେଁ ଆଜ୍ଞା, ପଶୁମାନଙ୍କର ସ୍ନେହ ଅଧିକ। ପ୍ରହ୍ଲାଦଙ୍କର ମସ୍ତକକୁ ଲେହନ କରୁଛନ୍ତି ଜିଭରେ ଭଗବାନ କୃଷ୍ଣ, ଆଉ ପୁରା ଭାବ ମୂର୍ତ୍ତି ଚାଲି ଆସିଛି, ନଖରୁ ଶିଖ ପର୍ଯ୍ୟନ୍ତ କ୍ରୋଧ ପ୍ରଶମିତ ହେଇକି କୃପା ହେଇଯାଇଛି। ଆଉ ପ୍ରହ୍ଲାଦ କାଲି ଆମେ ପ୍ରବେଶ କରିବା ସ୍ତୁତିରେ, ପ୍ରହ୍ଲାଦ ସ୍ତୁତି ଆରମ୍ଭ କରିବା।
ଆଉ ସର୍ବସମ୍ମୁଖରେ ସ୍ତୁତି କରୁଛନ୍ତି ଭଗବାନଙ୍କୁ ପ୍ରସନ୍ନ କରିଲେ। 42 ଅଛନ୍ତି, 42 ହେଉଛି 42 କାଲି ଶୁଣିବେ, 42 ଧର୍ମଶାସ୍ତ୍ରର ସାର ସିଦ୍ଧାନ୍ତ, 42 ଶାସ୍ତ୍ରର ସାର ସିଦ୍ଧାନ୍ତ 42 ସ୍ତୁତିର ଅଛନ୍ତି। ହରେ କୃଷ୍ଣ, ଜୟ ନୃସିଂହଦେବ ଭଗବାନ କି ଜୟ, ଭକ୍ତ ପ୍ରଭୁର ପ୍ରହ୍ଲାଦ ମହାରାଜ କି ଜୟ, ଶିଲ ପ୍ରଭୁପାଦ କି ଜୟ, ଶିଲ ଗୁରୁଦେବ କି ଜୟ, ସମ୍ବେଦ ଭକ୍ତବୃନ୍ଦ କି ଜୟ, ନିତାଏ ଗୌର ପ୍ରମାନନ୍ଦେ ହରି ହରି। ହରେ କୃଷ୍ଣ।